কৃষ্ণ
উপস্থ ভক্ত স্বজনবৃন্দ মাতৃবৃন্দ, রাধাষ্টমী উপলক্ষে আপনার সমস্ত আমি রঘুনন্দন ধাম তরফ স্বাগত জনাওছি। বিশেষভাবে আজ রাধাষ্টমী তিথি, রাধারাণীকে আবির্ভাব দিবস, তুমি রাধারাণী কথা কহা কিন্তু বর্তমান কহিলে কি শুনে না তেম আমি বর্তমান বামনদেব কথা কাজব, কিন্তু বামনদেব আবির্ভাব তিথি পাাল করা যাচ্ছি 10 তারিখে, 9 তারিখ একাদশী পড়ব, একাদশী দিন বামনদেব উপবাস করা যাব, অনুকল্প সেবন করা যাব সেইদিন। তেমন বামনদেব কৃপারু যাই জন্মাষ্টমী পরদিন নন্দোৎসব পরে যাই ভুবনেশ্বর গলি, ভুবনেশ্বর লাগে সেটি গোটে আমার বেশ রয়েছে গৌরগোবিন্দ বেশ ছাত্রাবাস, অনেক ছাত্রাবাস রয়েছে বেশ সব রয়েছে, সেটু বেশরে জনে ভক্ত আমি অনুরোধ কলে ভগবান কথা কয়া, তেমন ভাবি বোধে আমার যেমন ভাগবত কথা হচ্ছে সবুদিনে সেটি মধ্যে সেমি হোক পচারে কেউ বিষয়ে কথা চালছি না না আপনার যেটা কীপারি। তেমন চিন্তা কলি বামনদেবর আবির্ভাব তিথি আসছে 10 তারিখে, বামনদেব কথা কহা থাকে মতো কুয়া বামনদেব বিষয়ে কয়া, কিন্তু মু প্রস্তুত হয়েছিল কিন্তু সেটা ক্যানসেল হয়ে গলা। তেমন যা হোক মু ভাবিলি বর্তমান বামনদেব কথা কহা, 5 তারিখে আমি কথা কুলু বামনদেব বিষয়ে, তেমন সে চালছে সিরিয়াল চালছে, তেমন আজ ষষ্ঠ দিবস কথা আমি কহা, তেমন আপনার আমি এটি কহিদেবা সংক্ষেপে যা সব আমি কহিছে। এই বামনদেবর লীলা শ্রীমদ ভাগবত 8:15-23 এই 9টি অধ্যায়ের বর্ণনা করা যাই, অনুধারে শ্রীমদ হরধর স্বয়ং মহারাজ মধ্যে বামনদেব সে কথা কে ভাগবতা। তবে আপনার জাঁথে আমার শ্রবণ হয়েছিল আমার কথা চাল সন্দীপন্দ্র কে গজ উদ্ধারণ কথা, এবং তারপরে এই হচ্ছে চতুর্থ মন্দ সময়ের গজ উদ্ধারণ হয়েছিল। 8ম স্কন্ধে মনুকর কথা কুযাই ব্রহ্মাঙ্কর গোটে দিনের 14 জন মনু আসতি, সেই মনুক সময়ের বিভিন্ন পরিবর্তন সব হুয়ে, 6টি পরিবর্তন হুয়ে, গোটে মনুকর অবতার আস মনন্তর অবতার কুযায়, এই বিভিন্ন মনুক সময়ের বিভিন্ন অবতার সব আসতি। চতুর্থ মনুক সময়ের তামস মনুক সময়ের তামস মনুক সময়ের ভগবান যেন অবতার হয়েছিল সে হচ্ছেন গজেন্দ্র, গজেন্দ্র যদি সপ্তাহ চালছিল আমার সন্দীপন্দ্র কে সে বিষয়ে বিস্তার ভাবে বর্ণনা করা যাই, অন্য সব মন্ত্র বিষয়ে বিস্তার ভাবে বর্ণনা করা যায় না। তাপরে আসলা ষষ্ঠ মন্ত্রে, ষষ্ঠ মন্ত্র হচ্ছে চাক্ষুষ মনু, সেই মন্ত্রে মন্ত্র সময়ের ভগবান গোটে লীলা হয়েছিল, ভগবান অজিত দেব আসলে সেটি সমুদ্র মন্ত্র লীলাটি হয়েছিল। তাপরে সপ্তম মন্ত্র সমুদ্র মন্ত্র লীলাটি 8ম, 5ম অধ্যায়ের 12 এই 8টি অধ্যায়ের বর্ণনা করা যাই, তেমন 15 অধ্যায়ে 23 অধ্যায় এই যে 9টি অধ্যায়ে ভগবান বামনদেব বিষয়ে বর্ণনা করা যাই, যে সপ্তমঙ্কর সময়ের অবতার আসলে ভগবান বামনদেব। তেমন আমি 15 অধ্যায় কিন্তু 16 অধ্যায় কিছু কিন্তু আমি সংক্ষেপ খালি এটি কহা, পরীক্ষিত মহারাজ প্রশ্ন পচারে বামনদেব বিষয়ে জাঁয়া, বামনদেব বিষয়ে বিস্তার ভাবে বর্ণনা করলে সুখদেব গোস্বামী সংক্ষেপে কেদি, তেমন সে পচারে কী ভগবান সে বড়ে পদত্রয় ভূমি কসমাৎ হরি অযাচত, কী হরি সে যা চাহিবে হরণ করে নেবে, সে পুঁ কী প্রার্থনা কলে ভিক্ষা কলে, পুঁ তিনিপাদ ভূমি ভিক্ষা কলে, যে কি সমস্ত সবুকির মালিক ভূতেশ্বর পূর্ণ সে, তাঁর কিছু আবশ্যকতা নাই, লব্ধ অর্থ বি ভবন্ধত্তম, পুঁ বড়ি মহারাজ যদি তাঁর সবকিছু দিয়েদেলে কিন্তু তাকে বন্ধন কলে। তেমন এইটি প্রশ্নের উত্তরের সুখদেব গোস্বামী বিস্তার ভাবে বর্ণনা করছেন রামায়ণ কথা, 15 অধ্যায়ে বর্ণনা করা যাই সব কমিটি বড়ি মহারাজ যে কি সমুদ্র মধ্য লীলারে ভগবান যে মোহিনী রূপে আবির্ভাব হয়ে দেবতা মানুষ প্রদান করে অমৃত অসুর মানুষ বঞ্চিত করে, সেইভাবে ভাবে দেবতা মানে বহু বর্ধিত হয়ে গেলে, তাঁর বড় বর্ধিত হয়ে গলা, অসুর মানে পরাজিত কলে, অসুর মানে ভগবান দেবতা মানুষ যুদ্ধ কলে, তেমন অসুর মানুষ পরাজিত খালি করে নাই হত্যা মধ্যে করেদেলে, বড়ি মহারাজকে হত্যা করেদেলে, কিন্তু শুক্রাচার্য কৃপার সে পুঁ জীবন প্রাপ্ত হলে, কারণ শুক্রাচার্য জাঁচ মৃত্যু সঞ্জীবনী মাত্র, तेणु ये मृत्यु संजीवनी मंत्र द्वारा से बड़ी महाराज को पुणी जीवनदान करते जीवनदान करते शक्ति प्रदान करते सी विश्वजीत यज्ञ सब किसी प्राप्त हेले रथ इत्यादि रथ धनु तुणीर सर इत्यादि सब प्राप्त हो गले स्वर्ग को आक्रमण करने चलीगले देवता मैंने बड़ देखिए युद्ध कले ना भय कर लुचिक पड़ेगले ये सब विषय वर्णना करेणु बड़ी महाराज स्वर्गराज का अधिकार कर त्रिलोक से अधिपति हो गले आम माता मान को अनुरोध करी पुणी थे जो आम कथा विशेष कथा कहे ना टे निरवता रक्षा करते संभव जहाँ करते करुले आगु भगवान कथा चलती मैंने कथा गुट कम कर ना आम सब कहूँ आप विरुद्ध में कहीं कहते पार्टी हो धन्यवाद तेणु ये जो बामनदेव ये कौन देवता मैंने लुचिक पड़े गले माँ हो अदिति अदिति मन दुख रही तेणु तर स्वामी कश्यप कश्यप सतरटी पत्नी दीदी असुर मानक पिता हो कश्यप देवता मानक पिता पिता हो कश्यप सतर जन पत्नी सारा पृथ्वी जिते जीव अच्छे सब तक आश्यप हो प्रजापति तेणु सीए जो ध्यान बसुले समाधिग्रस्त हो जाते भगवान समाधि हरे कृष्णा हरे कृष्णा 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 हरे 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 राम 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 समाधि भंग है भगवान कथा लीला तेणु आसी पहुँचीगले अदिति पाखे पहुँचीगले देखिले स्वर्ग पा निकट आ गए आश्रम से रही कश्य पचारे कौन पर मन दुख रही तुम कहीं निरुत्साह रही कौन उत्सव ना कारण कौन तेणु अदिति सब कथा कहले जे यही भाव में आम पुत्र मैंने पराजित ही पराजित मैं पूरा पुत्र मैंने स्वर्ग विताड़ित होती मुझे विताड़ित होती पुणी केमी आम आम पूर्व संपद प्राप्त होती व्यवस्था करूँ ये भाव में कथा हो जाए विस्तार भाव रही संक्षेप में कहीदे छः दिन कथा को पाँच दिन कथा को आम पांच मिनिट्रे कहीदे पांच घंटे कथ पांच मिनिट्रे कहीदे भगवान लीला यह भाव में सबकी विस्तार कर सबकी संक्षेप में कहीहब समस्त वैदिक शास्त्र यदि संक्षेप कहती प्रणव प्रणव सर्व कही देसु ओंकार सब किसी रहीगला ज्ञान पुणी तक विस्तार कले लक्ष लक्ष श्लोक आसवे तेनाली भाव में आम संक्षेप वर्णना करदे वर्तमान विस्तार भाव वर्णना करवा तेणु वर्तमान कश्यप अदिति प्रति ज्ञान उपदेश दे कहे किए कार पिता किए कार पति किए कार पुत्र किए कार स्वामी ये सब ज्ञान उपदेश दे ज्ञान उपदेश दे अदिति ज्ञान अज्ञान दूर है अज्ञान आहरी बढ़ीगला से क्रंदन करने लगे तेणु ये उपदेश के दौरान वर्तमान किए कश्यप कौन ठीक अच्छी तुम्हें भगवान पर आराधना कर बामन का प्रसंग आसव उपतिष्ठस्व पुरुषं भगवंतं जनार्दनं सर्वभूत गुहावासं वासुदेवं जगद्गुरुं अष्टम स्कंद षोह अध्याय कोड़े ये श्लोक कह तेणु से कहे ठीक अच्छे अकाम सर्वकाम वा मुख्य काम उदारधि तीव्रेण भक्ति योगेन ददेत पुरुषं परम आपणकर कौन से कामना न था सबकि कामना था मुक्ति कामना चाहू था भगवान का आराधना कले सबकि पूर्ण हो पार तेणु बर्तमान पदिति को यही उपदेश दौरान भगवान को आराधना करने मनस्कामना पूर्ण होगापी भगवान को आराधना करने कौन उपदिष्टस्व पुरुष उपदिष्टस्व कह आराधना कर पुरुष सी हो प्रकृत पुरुष माता जी मैंने पुणी थे अनुरोध करू कथा कम कह उपदिष्ट पुरुष सी हो पुरुष ଭଗବାନ ଅଛନ୍ତି ପୁରୁଷ, ରାଧାରାଣୀ କ'ଣ ପୁରୁଷ ନା ସ୍ତ୍ରୀ? ରାଧାରାଣୀ ଭଗବାନଙ୍କର ଶକ୍ତି ସ୍ତ୍ରୀ, ସ୍ତ୍ରୀ ତତ୍ତ୍ୱ, ଆମେ ମଧ୍ୟ ସ୍ତ୍ରୀ ତତ୍ତ୍ୱ, ପ୍ରକୃତିରେ ଆମେ ପୁରୁଷ ନୁହଁ। ବା ଏଠି ଯେଉଁମାନେ ସ୍ତ୍ରୀମାନେ ଅଛନ୍ତି ବା ପୁରୁଷ ଲୋକମାନେ ଅଛନ୍ତି, ସମସ୍ତେ ନିଜକୁ ପୁରୁଷ ଅଭିମାନ କରୁଛନ୍ତି। ପ୍ରକୃତିରେ ସମସ୍ତେ ହେଉଛନ୍ତି ଭଗବାନଙ୍କ ପ୍ରକୃତି, ଭଗବାନଙ୍କର ଶକ୍ତି ସେମାନେ, ଆମେ ସମସ୍ତେ ଭଗବାନଙ୍କ ଶକ୍ତି। ଅପରେ ଇଏ ମୋତେ ସ୍ତନ୍ୟାଙ୍ଗ ପ୍ରକୃତି ବିଧିମେ ପରାମ ଭଗବତ ଗୀତାରେ ଭଗବାନ କହିଲେ। ଏଇ ଯେଉଁ ଭୌତିକ ଜଗତ ରହିଛି, ଇଏ ହେଉଛି ଭଗବାନଙ୍କର ନିମ୍ନତର ଶକ୍ତି, ଏବଂ ଜୀବମାନ ହେଉଛନ୍ତି ଭଗବାନଙ୍କର ଉନ୍ନତର ଶକ୍ତି। ତେଣୁ ରାଧାରାଣୀ ମଧ୍ୟ ଭଗବାନଙ୍କ ଶକ୍ତି, ଇଏ ହେଉଛି ଅତରଙ୍ଗା ଶକ୍ତି, ଆମେ ହେଉଛୁ ତଟସ୍ଥା ଶକ୍ତି, ତଫାତ ହେଉଛି ଏତିକି। କିନ୍ତୁ ଆମେ ପୁରୁଷ ଆମେ ଉପଭୋଗ କରିବା ପାଇଁ ଚାହୁଁଛେ, ରାଧାରାଣୀ କିନ୍ତୁ ଉପଭୋଗ କରିବା ପାଇଁ ଚାହାନ୍ତି ନାହିଁ, ସେ ଚାହାନ୍ତି କୃଷ୍ଣଙ୍କୁ ଉପଭୋଗ ପ୍ରଦାନ କରିବା ପାଇଁ। ଇଏ ହେଉଛି ପ୍ରକୃତରେ ଶକ୍ତି ତତ୍ତ୍ୱର ତା'ର ପ୍ରକୃତ ସ୍ୱଧର୍ମ ହେଉଛି ସେଇଟା, ଭଗବାନ ହେଉଛନ୍ତି ଉପଭୋଗକାରୀ, ଆମେ ତାଙ୍କୁ ଉପଭୋଗ ପ୍ରଦାନ କରିବା, ତାହେଲେ ଆମେ ଆନନ୍ଦରେ ରହିପାରିବା। ରାଧାରାଣୀ ଆନନ୍ଦ ପ୍ରଦାନ କରୁଛନ୍ତି, କିଭଳି? ରାଧାରାଣୀ ହେଉଛି ଭଗବାନଙ୍କ ଆନନ୍ଦ ତତ୍ତ୍ୱ, ଭଗବାନ ଯେଉଁ ରହିଛନ୍ତି ସଚ୍ଚିଦାନନ୍ଦ ତତ୍ତ୍ୱ, ଆମେ ରାଧାରାଣୀଙ୍କ ବିଷୟରେ ଯେତେବେଳେ ପାଇବା ସେତେବେଳେ ପାଇବା। ଯାହା ହଉ, ଆଜି ରାଧାରାଣୀଙ୍କର ଆବିର୍ଭାବ ତିଥିରେ ଆମେ ବାମଙ୍କ କଥା କୁହାଉଛି, ଏଠି ମଧ୍ୟ ତାଙ୍କ କଥା ଆସୁଛି ପୁରୁଷଂ, ଭଗବାନ ହେଉଛନ୍ତି ପୁରୁଷ। ଅର୍ଜୁନ ଯେତେବେଳେ ଭଗବାନ ସ୍ତୁତି କରୁଥିଲେ ଭଗବତ ଗୀତା ଦଶମ ଅଧ୍ୟାୟରେ, ଏଇଭଳି ଭାବରେ ସ୍ତୁତି କରିଥିଲେ, ପରମ ବ୍ରହ୍ମ ପରମ ଧାମ ପବିତ୍ରଂ ପରମ ଭଗବାନ ପୁରୁଷଂ ଶାଶ୍ୱତଂ ଦିବ୍ୟଂ ଆଦି ଦେବଂ ଅଜଂ ବିଭୁ। ଆ ଶାଶ୍ୱତ ପୁରୁଷ ସିଏ, ଏମିତି ନୁହଁ ଆଗରୁ ନଥିଲେ ପୁରୁଷ ଏବେ ହେଲେ, ବା ସେ ନଥିଲେ ଆଗରୁ ପୁଣି ମଝିରେ ହେଲେ, ନା ଶାଶ୍ୱତ। ଶାଶ୍ୱତ କହିଲେ ସବୁବେଳେ ପାଇଁ ସେ ରହିଛନ୍ତି ପୁରୁଷ, ସବୁବେଳେ ପାଇଁ ସେ ହେଉଛନ୍ତି ଉପଭୋଗକାରୀ ଭଗବାନ, ସେ ପୁରୁଷଂ ଶାଶ୍ୱତଂ। ତେଣୁ ଉପତିଷ୍ଠସ୍ୱ ପୁରୁଷଂ ଭଗବନ୍ତଂ ଜନାର୍ଦ୍ଦନ, ସେ ହେଉଛନ୍ତି ଭଗବାନ, ତାଙ୍କୁ ଯଦି ଆରାଧନା କରିବା ସମସ୍ତଙ୍କର ସବୁ କାମନା ପୂର୍ଣ୍ଣ ହୋଇଯିବ। ଭଗବନ୍ତ ଭଗ କହିଲେ ଐଶ୍ୱର୍ଯ୍ୟ, ଷଡ଼ୈଶ୍ୱର୍ଯ୍ୟ ପୂର୍ଣ୍ଣ ରହିଛନ୍ତି, ଐଶ୍ୱର୍ଯ୍ୟ ସମଗ୍ରସ୍ୟ ବୀର୍ଯ୍ୟସ ଦଶସ ଶ୍ରିୟ ଜ୍ଞାନ ବୈରାଗ୍ୟ ଚାହିଁବ ସନ୍ନା ଭଗବାନ ଇଙ୍ଗନ। ଭଗବାନ ଶବ୍ଦର ଅର୍ଥ ପରାଶର ମୁନି ବ୍ୟାସଦେବ ପିତା କହିଛନ୍ତି, ଇଏ ଯିଏ ଷଡ଼ୈଶ୍ୱର୍ଯ୍ୟ ପୂର୍ଣ୍ଣ ଯିଏ ସେ ହେଉଛନ୍ତି ଭଗବାନ। ସାଧାରଣତଃ ଛଅଟି ଐଶ୍ୱର୍ଯ୍ୟ ରହିଛି ଭୌତିକ ଜଗତରେ, ଯେତେ ଐଶ୍ୱର୍ଯ୍ୟ ରହିଛି ଏ ଛଅଟି ରେ ଭିତରେ ଯିବ, ସେସବୁ ଛଡ଼ ଐଶ୍ୱର୍ଯ୍ୟ ବୋଲି କୁହାଯାଏ। କ'ଣ କ'ଣ ନା, ଯେତେ ଧନ ରହିଛି ଐଶ୍ୱର୍ଯ୍ୟସ୍ୟ ସମଗ୍ରସ୍ୟ, ସବୁ ଐଶ୍ୱର୍ଯ୍ୟ ତାଙ୍କ ପାଖରେ ରହିଛି, ଯେତେ ଧନ ତାଙ୍କଠାରୁ ଆସୁଛି, ଅମ୍ବାନୀଠୁ ଆରମ୍ଭ କରି ବିର୍ଲା ଟାଟା ବିର୍ଲା ଯେତେ ଧନ ପ୍ରାପ୍ତ ହୋଇଛନ୍ତି, ସେ ଧନ ଭଗବାନ କୃପାରୁ ପ୍ରାପ୍ତ ହୋଇଛନ୍ତି। ବିଲିୟନ୍ କ'ଣ ରହିଛନ୍ତି, ଯେଉଁ ବିଲ୍ ଗେଟ୍, ବହୁତ ଧନୀ ସେମାନେ ସବୁ। ଅମ୍ବାନୀଙ୍କ ପତ୍ନୀଙ୍କ କଥା ଆମେ ଶୁଣୁଥିଲୁ, ସେ ଚା ପିଇଲେ ଲକ୍ଷେ ଟଙ୍କାର ଚା ପିଅନ୍ତି। ଜଣେ ଭକ୍ତ ଆସିଲେ, ବହୁତ ତାଙ୍କର ଗର୍ବ ଥିଲା, ବହୁତ ବଡ଼ ଧନୀ, ବହୁତ ଦିନ ତଳର କଥା, ବହୁତ ବର୍ଷ ତଳର କଥା। ଜଗନ୍ନାଥଙ୍କ ପାଖକୁ ଆସିଥିଲେ, ଜଗନ୍ନାଥ ମନ୍ଦିର ଦର୍ଶନ କରିବା ପାଇଁ ଆସିଥିଲେ। ସେତେବେଳେ ଭଗବାନ ଯେଉଁ 60 ପୌଟି ଭୋଗ ଲାଗୁଛି, 52 ଭୋଗ ଲାଗୁଛି ଭଗବାନଙ୍କ ପାଖରେ, 2 ପଇସା ହେଲେ ଭୋଗ ପ୍ରଚୁର ପରିମାଣରେ ଭୋଗ ଲାଗୁଥିଲା ଭଗବାନ 2 ପଇସାରେ, ସେ ସମୟର କଥା। ତେଣୁ ସେ ଲୋକ ଜଣକ ବହୁତ ଗର୍ବିତ ଥିଲେ, କହିଲେ ମୁଁ 100,000 ଦେବି ଭଗବାନ ଭୋଗ ଲଗା, ଗୋଟେ ଥର ଭୋଗ ଲଗା 100,000 ଜଗନ୍ନାଥଙ୍କୁ ଭୋଗ ଲଗା, ଜଗତର ନାଚ ସିଏ 2 ପଇସାରେ କ'ଣ ଖାଇବେ, 100,000 ଦିଅ ଖାଇବା ପାଇଁ ତାଙ୍କୁ, 100,000 ଭୋଗ ଲଗା, 100,000 ସାରା ପୃଥିବୀ କିଣିଦେଲେ ମଧ୍ୟ 100,000 ହେବ ନାହିଁ। ତେଣୁ ପଣ୍ଡାମାନଙ୍କ ଚିନ୍ତା ପଡ଼ିଗଲା କ'ଣ କରିବେ, 100,000 ଆଣି ଦେଖାଉଛି ସିଏ ଆମକୁ, ବଡ଼ ଗର୍ବ ତାର। ଜଗନ୍ନାଥଙ୍କୁ ସେ ପ୍ରାର୍ଥନା କଲେ ଭଗବାନଙ୍କ ପାଖରେ, ତାଙ୍କର ପଣ୍ଡା ସେମାନେ, ଜଗନ୍ନାଥ ତାଙ୍କୁ କହିଲେ ଯେ ତାଙ୍କୁ କହିବ ମୋତେ ଖାଇବାଟା ପରେ ଦେବ, ପ୍ରଥମେ ଖଣ୍ଡେ ପାନ ଖଣ୍ଡେ ଦିଅନ୍ତୁ, ପାନ ଖଣ୍ଡେ ଦେଉ, ତାପରେ ଆମେ ଖାଇବା କଥା ଚିନ୍ତା କରିବା, ଏ ଚା ପରେ ପାନ ନା, ଚା ଖାଇସାରିଲା ପରେ ପାନ ପିଇବେ, ପାନ ଖାଇବେ ଚା ପିଇ ସାରିଲା ପରେ। ଏ ଅମ୍ବାନୀ ଯେଉଁ ଚା, ଅମ୍ବାନୀଙ୍କ ପତ୍ନୀ ଯେଉଁ ଚା ପିଉଛନ୍ତି 100,000 ବର୍ତ୍ତମାନ ସମୟରେ, ସେତେବେଳେ ଜଗନ୍ନାଥଙ୍କର ଯେଉଁ ପାନ 100,000 ହେଇଗଲା ନାହିଁ, 100,000। ସେ କହିଲେ ତାକୁ କୁହ ମୋତେ ଗୋଟେ ପାନ ଖଣ୍ଡ ଦେବ, ବିଡ଼ିଆ ପାନ ଖଣ୍ଡ ଦେବ, ଯେଉଁ ବିଡ଼ିଆ ପାନ ନୁହଁ, ଚୂନ ମିଶିବ ପାନ ଯେ, କିନ୍ତୁ ସେ ପାନ କିଭଳି ଭାବରେ ହେବ ନା ଦାଇତାଇ ଚୂନ ନୁହଁ, ଏ ଶାମୁକା ଚୂନ ଖାଇବି ନାହିଁ ପାନ, ଆଉ କେଉଁ ପାନ ପାଇ କରୁ ନା ତୁମେ ଦେଖ ହାତୀ ଗଜଦାନ୍ତ, ଗଜ ହାତୀ, ହାତୀର ଗଜଦାନ୍ତ ଯେଉଁ ରହିଛି ତା ଦେହରେ ଯେଉଁ ରହିଛି ମୋତି ରହିଛି, ସେଇ ମୋତିରେ ଚୂନ କରିକି ଦେଲେ ସେଇ ସେଇ ଚୂନକୁ ମୁଁ ଖାଇବି, ସେଇ ଚୂନରେ ପାନ ଦିଆହେଲେ ମୁଁ ଖାଇବି ପାନ ଇଏ କରିବି, ତାପରେ ଖାଇବା କଥା ମୁଁ ଚିନ୍ତା କରିବି। ହଁ, ତେଣୁ ସେ ଉତ୍ତର ପାଇଗଲେ ପଣ୍ଡା ମାନେ, ସେ ପଚାରିଲେ ତାଙ୍କୁ, ସେ ଧନୀ ବ୍ୟକ୍ତିଙ୍କୁ କହିଲେ ଯେ ଭଗବାନ କହୁଛନ୍ତି ତାଙ୍କ ଟିକେ ପାନ ଦିଅ, ତାପରେ ଖାଇବା କଥା ଆମେ ଭୋଗ କରିବୁ, ତମେ ଖଣ୍ଡେ ପାନ ଆଣି ଦିଅ ନା କେଉଁ ପାନ ନା ଏଇଭଳି ଭାବରେ ଯେ ପାନରେ ଗୁଆ ସବୁ ଯାହା ପଡ଼ିବ, ମସଲା ମସଲା ଯାହା ପଡ଼ିବ ପଡ଼ିବ, କିନ୍ତୁ ତା ଦେହରେ ଯେଉଁ ଚୂନଟା ଲାଗିବ ସେଇଟା ହେଉଛି ଗଜମୁକ୍ତାର ଚୂନ, ଗଜମୁକ୍ତାର ଚୂନ ଚୂନ ଶୁଣିକିରି ତାଙ୍କର ମୁଣ୍ଡ ଖରାପ ହୋଇଗଲା। କେତେ ଗଜ ମାରିଲେ ଗୋଟିଏ ସେ ମୁକ୍ତା ବାହାରିବ କହିହେବ ନାହିଁ, ଗଜମୁକ୍ତା ତାକୁ କୁହାଯାଏ। ତେଣୁ ସେଇଠି ସେ ଶରଣ କରିଥିଲେ ଜଗନ୍ନାଥଙ୍କର, ଯେତେ ଧନ ରହିଛି ସବୁ ଧନ ତାଙ୍କଠାରୁ ଆସୁଛି, ଯେତେ ବଡ଼ ମାଲିକ ହୁଅନ୍ତୁ ଯେତେ ବଡ଼ ଧନୀ ବ୍ୟକ୍ତି ହୁଅନ୍ତୁ, ସେ ଧନ ପ୍ରକୃତିରେ ଭଗବାନଙ୍କଠାରୁ ଆସୁଛି। ଆମେ କେଉଁଠୁ ଜନ୍ମ ହେଲାବେଳେ ଆଣିକି ଆସିନଥିଲେ, ଟାଟା ବିର୍ଲା ବା ଅମ୍ବାନୀ ଜନ୍ମ ହେଲାବେଳେ ଧନ ଆଣିକି ଆସିନଥିଲେ, ବା ଚାଲିଗଲା ବେଳେ ଧନ ନେଇକି ଯିବେ ନାହିଁ, ଏସବୁ ଧନ ଭଗବାନଙ୍କର, ଭଗବାନଙ୍କର ଐଶ୍ୱର୍ଯ୍ୟ ସମସ୍ତ ସବୁକ୍ରିୟ ଐଶ୍ୱର୍ଯ୍ୟ ସେ ହେଉଛନ୍ତି ମାଲିକ, ସେ ହେଉଛନ୍ତି ଭଗବାନ। ବୀର୍ଯ୍ୟ ଯେତେ ଶକ୍ତି ରହିଛି ସେ ଶକ୍ତି ଭଗବାନ ଆମେ ପ୍ରଦାନ କରୁଛନ୍ତି, ଶକ୍ତି ଦେଉଛନ୍ତି ସେ ତାଙ୍କ ପାଇଁ ରହୁଛି। ସେ ବଳଂ ବଳବତ୍ତାନ ଚାହମ, ସବୁ ବଳବାନ ବ୍ୟକ୍ତିଙ୍କର ବଳ ହେଉଛି ମୁଁ, ଭଗବାନ କହିଲେ ଭଗବଦ୍ଗୀତାରେ। ଏବଂ ଯଶ ସବୁକିଛି ଯଶ ଭଗବାନଙ୍କର, ସେହିଭଳି ଭାବରେ ସୌନ୍ଦର୍ଯ୍ୟ ମଧ୍ୟ ଭଗବାନଙ୍କର ରହିଛି, ଏବଂ ଜ୍ଞାନ ଏବଂ ବୈରାଗ୍ୟ ଏଇ ଛଅଟି ଐଶ୍ୱର୍ଯ୍ୟ ଯଦି ପୂର୍ଣ୍ଣ ସେ ହେଉଛନ୍ତି ଭଗବାନ। ତେଣୁ ଏଠି କହୁଛନ୍ତି, କିଏ କହୁଛନ୍ତି କାହାକୁ କିଏ ଶୁଣୁନାହାନ୍ତି ବୋଧେ, ନା ଶୁଣୁଛନ୍ତି କିଏ? ହଁ, କଶ୍ୟପ କହୁଛନ୍ତି କାହାକୁ? ଅଦିତି। କେଉଁଠି କହୁଛନ୍ତି? ସ୍ୱର୍ଗ ଲୋକର କଥା। ତେଣୁ ସେ କହୁଛନ୍ତି, ଉପଦିଷ୍ଟ ପୁରୁଷଂ ଭଗବନ୍ତଂ ଜନାର୍ଦ୍ଦନ, ସେଇ ଭଗବାନଙ୍କର ତୁମେ ଆରାଧନା କର, ଯେ ହେଉଛି ଜନାର୍ଦ୍ଦନ। ଜନାର୍ଦ୍ଦନ ଶବ୍ଦର ଦୁଇଟି ଅର୍ଥ ରହିଛି, ଜନ ଯେଉଁମାନେ ଭଗବାନଙ୍କ ଶରଣରେ ଯାଆନ୍ତି ନାହିଁ ତାଙ୍କୁ ସେ ମର୍ଦ୍ଦନ କରନ୍ତି, ତାଙ୍କୁ ହତ୍ୟା କରନ୍ତି, ବିନାଶ କରନ୍ତି, ଏବଂ ଯେଉଁମାନେ ଭଗବାନଙ୍କ ଶରଣରେ ଯାଆନ୍ତି ଭଗବାନ ତାଙ୍କୁ ପ୍ରୋଟେକ୍ଟ କରନ୍ତି, ରକ୍ଷା କରନ୍ତି, ପରିତ୍ରାଣାୟ ସାଧୁନା। ଜନାର୍ଦ୍ଦନ ଶବ୍ଦର ଅର୍ଥ ହେଉଛି ଏଇଟା। ଏବଂ ଜନାର୍ଦ୍ଦନ ଉପଦିଷ୍ଟ ସେ ପୁରୁଷ ଭଗବନ୍ତ ଜନାର୍ଦ୍ଦନ ସର୍ବଭୌମ ଗୁହାବାସ, ସେ ଭଗବାନ କେଉଁଠି ରହୁଛନ୍ତି ନା ସମସ୍ତ ଜୀବଙ୍କ ପାଖରେ ରହିଛନ୍ତି, ସେ ସମସ୍ତ ହୃଦୟରେ ରହିଛନ୍ତି। ଈଶ୍ୱର ସ୍ୱର ଭୂତାନ ହୃଦୟ ଅର୍ଜୁନ ତିଷ୍ଠତି, ସମସ୍ତଙ୍କ ହୃଦୟରେ ସେ ରହିଛନ୍ତି ଭଗବାନ। ଏବଂ ବାସୁଦେବ, ସେ ହେଉଛନ୍ତି ବାସୁଦେବ, ଭଗବାନ ବାସୁଦେବ କୁହାଯାଏ କାହିଁକି ନା ସେ ଭୌତିକ ଜଗତର ତ୍ରିଗୁଣରେ ନୁହନ୍ତି, ସେ ହେଉଛି ଶୁଦ୍ଧ ସତ୍ୟ ସ୍ତରର, ଶୁଦ୍ଧ ସତ୍ୟ ସ୍ତର ବାସୁଦେବ। ଏବଂ ସିଏ ହେଉଛନ୍ତି ଜଗଦ୍ଗୁରୁ, ଜଗତର ଗୁରୁ ସିଏ, ଜଗଦ୍ଗୁରୁ, ଜଗଦ୍ଗୁରୁ ସିଏ। ତେଣୁ ଏହି ଶ୍ଳୋକରେ ବହୁତ ଟୀକା ରହିଛି, କିନ୍ତୁ ଆମେ ଏତିକି କହିବା ସଂକ୍ଷେପରେ। ଆମର ବିଶ୍ୱନାଥ ଚତୁର୍ଥୀ ଠାକୁର କହୁଛନ୍ତି ଏଥିରେ ବାମନଦେବଙ୍କର ଯେଉଁ ଆବିର୍ଭାବ ହେବ ଏହି ଶ୍ଳୋକରୁ ଜଣାପଡ଼ିଗଲା। କେମିତି ଜଣାପଡ଼ିଗଲା ନା ଉପତିଷ୍ଠ ସ୍ୱ ପୁରୁଷଂ, ପୁରୁଷଂ କହିଲେ ପୁରୁଷ ମୁଁ କହିଲି ନା, ପୁରୁଷ ହେଉଛନ୍ତି ପ୍ରକୃତିରେ ଉପଭୋଗକାରୀ, ଭଗବାନ ହେଉଛନ୍ତି ଉପଭୋଗକାରୀ, ଉପତିଷ୍ଠ ସ୍ୱ ପୁରୁଷଂ। ଶୁଦ୍ଧ ସରି ଉପତିଷ୍ଠ ପୁରୁଷଂ, ପୁରୁଷଂ କହିଲେ କ'ଣ ନା ପୁରୁଷ ମାନେ ସେ ଦେବତାମାନଙ୍କ ପାଖରେ ସେ କ୍ରୀଡ଼ା କରନ୍ତି, ଉପଦିଷ୍ଟ ସେ ପୁରୁଷ ଦେବତା ମାନଙ୍କ ପାଖରେ ସେ କ୍ରୀଡ଼ା ଭଗବାନଙ୍କର ଲୀଳା ଚାଲିଛି, ବର୍ତ୍ତମାନ ବ୍ରାହ୍ମଣଙ୍କର ଲୀଳା ଚାଲିବ, ଦେବଗଣର ମଧ୍ୟ କ୍ରୀଡ଼ା କରନ୍ତି ସେ ପୁରୁଷ ଭଗବାନ, ସେ ପୁରୁଷ ଉପଦିଷ୍ଟ ପୁରୁଷ ଭଗବନ୍ତମ୍, ଭଗବନ୍ତମ୍ କହିଲେ ଭଗବନ୍ତମ୍ ହେଉଛନ୍ତି ସରସ୍ୱତୀ ପୂର୍ଣ୍ଣ କହୁଛୁ କ'ଣ କହୁଛୁ ହଉ ଏଇଟା ଅଲଗା ଥିଲା, ମୁଁ ଏଇଟା କେଉଁଠି ଲେଖିଥିଲି ମୋର ହେଉନି। ଆଚ୍ଛା ହଉ, ଏଇଟା ଆକ୍ଚୁଆଲି ମୋର ଧାରଣା ଏଇଟା ମୁଁ ଲେଖିକି ରଖିଛି ବୋଲି, କିନ୍ତୁ କେଉଁଠି ଲେଖିଛି ମୁଁ ମନେ ପଡ଼ୁନି। ଯାହା ହଉ, ଉପଦିଷ୍ଟ ପୁରୁଷ କହିଲେ ବସ୍ତୁତଃ ସର୍ବଜୀବ ପତି ସିଏ, ଇଏ ଯଦିଓ କଶ୍ୟପ ତାଙ୍କର ପତି, କିନ୍ତୁ ପ୍ରକୃତ ପତି ହେଉଛନ୍ତି ଭଗବାନ ଜଗନ୍ନାଥ ସ୍ୱାମୀ ନାରାୟଣ ପ୍ରତାମି ଭଗବତୁମି, ସମସ୍ତଙ୍କର ସ୍ୱାମୀ, ସ୍ୱାମୀଙ୍କର ସ୍ୱାମୀ, ସ୍ତ୍ରୀଙ୍କର ମଧ୍ୟ ସେ ସ୍ୱାମୀ ଜଗନ୍ନାଥ ସ୍ୱାମୀ, ସମସ୍ତଙ୍କର ପତି ସିଏ। ଭାଗବତରେ ଦ୍ୱିତୀୟ ସ୍ଥାନ ଚତୁର୍ଥ ଅଧ୍ୟାୟରେ ମଙ୍ଗଳାଚରଣରେ ଶ୍ରୀଦେବ ଗୋସ୍ୱାମୀ ସେ କଥା କହୁଛନ୍ତି, ଶ୍ରୀୟପତି ଲକ୍ଷ୍ମୀପତି ଏସବୁ ଶ୍ରୀୟପତି। ଆଜି କିଛି ମନେ ପଡ଼ୁନି ମୋର ଶ୍ଳୋକ, କାହିଁକି ଭଗବାନ ଚାହୁଁନାହାନ୍ତି ଏସବୁ କହିବା ପାଇଁ ନା କ'ଣ? ଶ୍ରୀୟପତି ଯଜ୍ଞପତି ଲୋକପତି ଧିଆପତି ଲୋକପତି ଧରାପତି ପତି ଗତିସ୍ତାନ ଦେଖପୃଷ୍ଟି ସତ୍ୟତାଂ ପ୍ରସିଦ୍ଧତାଂ ମେ ଭଗବାନ ସତ୍ୟତାଂ ପତି, ଏ ସମସ୍ତଙ୍କ ପତି, ଲକ୍ଷ୍ମୀଙ୍କର ସେ ପତି, ରାଧାରାଣୀଙ୍କର ମଧ୍ୟ ସେ ପତି, ଲକ୍ଷ୍ମୀ ରାଧାରାଣୀଙ୍କ ପତି, ସବୁ ଯଜ୍ଞର ସେ ହେଉଛନ୍ତି ପତି, ଏବଂ ସମସ୍ତ ପ୍ରଜାମାନଙ୍କ ମଧ୍ୟ ସେ ପତି ପ୍ରଜାପତି ସିଏ। ଯଦିଓ ଇଏ ପତି, ଇଏ ମଧ୍ୟ ଜଣେ ପ୍ରଜାପତି କଶ୍ୟପ, କିନ୍ତୁ ସେ କହୁଛନ୍ତି ପ୍ରକୃତରେ ଭଗବାନ ହେଉଛନ୍ତି ପତି, ସମସ୍ତଙ୍କ ପତି ସିଏ। ଧିଆପତି ଆମର ବୁଦ୍ଧିର ମଧ୍ୟ ପତି ସିଏ, ବୁଦ୍ଧିର ମଧ୍ୟ ସେ ହେଉଛନ୍ତି ମାନେ ନିୟନ୍ତ୍ରଣକାରୀ ବା ସ୍ୱାମୀ, ଯେଉଁଭଳି ଭାବରେ ଯାହାକୁ ଯେଉଁଭଳି ଭାବରେ ବୁଦ୍ଧି ଦେଉଛନ୍ତି ସେହି ବୁଦ୍ଧି ପ୍ରାପ୍ତ ହେଉଛନ୍ତି। ମତ ସ୍ମୃତିର ଜ୍ଞାନ ଅପହନଞ୍ଚ ଭଗବଦ୍ଗୀତାରେ ଭଗବାନ କହିଲେ। ଏବଂ ଲୋକପତି ସମସ୍ତ ଲୋକର ସେ ହେଉଛନ୍ତି ମାଲିକ ଲୋକପତି, ଏବଂ ଆଉ କି ଧରାପତି ପୃଥିବୀର ମଧ୍ୟ ସେ ହେଉଛନ୍ତି ପତି, ବରାହଦେବ ରୂପରେ ଆସିଲେ ପୃଥିବୀ ଭଗବାନଙ୍କର ଠାରୁ ପୃଥିବୀ ଗୋଟେ ପୁତ୍ର ପ୍ରାପ୍ତ ହେଲେ ସେ ହେଉଛନ୍ତି ନରକ, ନରକାସୁର କଥା ଆସିବ। ପତି ଗତିଷ୍ଠାନ ଅନ୍ଧକ ବୃଷ୍ଟି ସାତତାମ, ଅନ୍ଧକ ବୃଷ୍ଟି ସାତତାମ ମାନଙ୍କର ସେ ହେଉଛନ୍ତି ପତି, ଖାଲି ପତି ନୁହନ୍ତି ଗତି ମଧ୍ୟ ସିଏ, ଅନ୍ତିମ ଲକ୍ଷ୍ୟସ୍ଥଳ ସିଏ। ତେଣୁ ସେଇ ଭଗବାନ ସତାଙ୍କ ପତି ଭକ୍ତଙ୍କର ସେ ହେଉଛନ୍ତି ପତି, ସିଏ ମୋର ଉପରେ ପ୍ରସନ୍ନ ହୁଅନ୍ତୁ। ତେଣୁ ଇଏ ଯେଉଁ କହିଲେ ଭଗବନ୍ତମ୍ ଜନାର୍ଦ୍ଦନମ୍, ଭଗବନ୍ତମ୍ କହିଲେ ହେଉଛି କ'ଣ ନା ସର୍ବଜ୍ଞ ଭଗବତ ପୁରୁଷମ୍ କହିଲେ ବସ୍ତୁତଃ ସର୍ବଜୀବ ଜୀବପତି ସିଏ, ଭଗବନ୍ତମ୍ କହିଲେ ସର୍ବଜ୍ଞ, ସେ ସବୁ ଜାଣନ୍ତି କ'ଣ ହେବ କ'ଣ ନାହିଁ ସେ ସବୁ ଜାଣନ୍ତି, ଆସନ୍ତାକାଲି କ'ଣ ହେବ ସବୁକିଛି ଜାଣନ୍ତି ସେ। ବେଦାନ ସମିତି ତାହାନି ବର୍ତ୍ତମାନ ଆଣି ଚାର୍ଜୁନ ଭବିଷ୍ୟଣ ଯେ ଭୂତାନି ମାନନ୍ତୁ ବେଦନ କଶ୍ଚନ, ଭଗବାନ ସବୁକିଛି ଜାଣନ୍ତି। ସେଥିପାଇଁ ଭଗବାନଙ୍କର ଶବ୍ଦ ଆଉ ଗୋଟେ ଅର୍ଥ ହେଉଛି ଏଇଟା, ସବୁକିଛି ସବୁ ଜ୍ଞାନ ରହିଛି ନା ତାଙ୍କ ପାଖରେ। ତେଣୁ ଏଠି ଯେଉଁ କହିବାର ଉଦ୍ଦେଶ୍ୟ ଥିଲା ସେ ସବୁକିଛି ଜାଣନ୍ତି, ତୁମର ଦୁଃଖକୁ ସେ ଜାଣନ୍ତି, ବଳି ମହାରାଜ ଏଭଳି ଭାବରେ ଯେଉଁ ଶକ୍ତି ପ୍ରାପ୍ତ ହେଲେ ସେଇଟା ମଧ୍ୟ ସେ ଜାଣନ୍ତି, ସେ ଭବିଷ୍ୟତରେ ଇନ୍ଦ୍ର ହେବ ସେଇଟା ମଧ୍ୟ ସେ ଜାଣନ୍ତି, ସବୁକିଛି ଜାଣନ୍ତି ସିଏ। ଭବିଷ୍ୟତ କଥା ଏଠି ଆସିଯାଉଛି, ସର୍ବଜ୍ଞ ସର୍ବଜୀବ ପ୍ରତି ଏବଂ ସର୍ବଜ୍ଞ ଭଗବନ୍ତ କହିଲେ ସର୍ବଜ୍ଞ, ଏବଂ ଜନାର୍ଦ୍ଦନମ୍ କହିଲେ ଅସୁରମାନଙ୍କୁ ସେ ମର୍ଦ୍ଦନ କରନ୍ତି, ବଳି ଅସୁର ଇଏରେ ଆସି ଅସୁର ସମ୍ପ୍ରଦାୟ ଆସିଛନ୍ତି, ଭଗବାନ ତାଙ୍କୁ କ'ଣ ତାଙ୍କୁ ବିନାଶ କରନ୍ତି, ବିନାଶ ଆଚ ଦୁଷ୍କୃତାମ, ତେଣୁ ତାଙ୍କୁ ମର୍ଦ୍ଦନ କରିବେ ଅସୁର ଜନାର୍ଦ୍ଦନମ୍। ସର୍ବଭୂତ ଗୁହାବାସ, ସର୍ବଭୂତ ଗୁହାବାସ କହିଲେ ସବୁଠାରେ ଯେ ସେମିତି ରହୁଛନ୍ତି ତାର ବଳିଙ୍କର ହୃଦୟରେ ମଧ୍ୟ ସେ ରହୁନାହାନ୍ତି କି, ବଳୟ ଅନ୍ତଃକରଣ ବଳିର ଅନ୍ତଃକରଣରେ ମଧ୍ୟ ସେ ରହିଛନ୍ତି, ତେଣୁ ସେ ବ୍ୟବସ୍ଥା କରିବେ ତୁମର କାମନା ସେ ପୂର୍ଣ୍ଣ କରିବେ, ବଳିଙ୍କୁ ଏଭଳି ଭାବରେ ସେ ଠକିବେ ଭଗବାନ ବାମନ ଦେବ ଛଳୟ ସେ ବିକ୍ରମଣୀ ବଳି ଅଦ୍ଭୁତ ବାହନ। ଏବଂ ଆଉ କ'ଣ ହେବ ନା ଜନାର୍ଦ୍ଦନ ସର୍ବଭୂତ ଗୁହା ବାସ, ବାସୁଦେବଂ ଜଗତ ଗୁରୁମ୍, ବାସୁଦେବଂ କହିଲେ ସିଏ ଶୁଦ୍ଧ ସତ୍ତ୍ୱ ସ୍ତରରେ ଆସିବେ, ଶୁଦ୍ଧ ସତ୍ତ୍ୱ ସ୍ତରରେ ଜଗତ ଗୁରୁ ସିଏ, ସମସ୍ତଙ୍କର କଲ୍ୟାଣ ହେବ, ତବ
जगद्गुरु कहले तव मम बड़ेर इंद्रस्य सर्वजगतोपि गंगा प्रादुर्भाव प्रादुर्भावादिना हितं विदास्यति इति भाव। माने खाली जो तमर मंगल हम तानु मोर मध्य मंगल हम मोर पुत्र रूपे आसवे से बड़ीकर मध्य मंगल हम बड़ीकर मध्य से मंगल करिवे इंद्रस्य तमर पुत्र मध्य मंगल हम बड़ेर इंद्रस्य सर्वजगतोपि खाली आमर मंगल हम तानु समस्त मंगल हम से कहुए मंगलम भगवान विष्णु मंगलम गरुड़ध्वज मंगलम पुंडरीकाक्ष मंगलम पुरुषोत्तम किए कहते कौटी मुझे शुणी हाँ गोटे मंदिर का मंदिर क्लास शुणी मैंने कहते आम श्रीश्रीमद भक्तेश्वर दामोदर स्वामी महाराज एक कथा कही कहले भगवान जो सर्वशक्ति मान कि से सबकिपर कि गोटे कार्य करें कौन करें से कहले महाराज ये कहते से कहले कह अमंगल से करें चाहिए अमंगल करें से मंगलमय मंगलम भगवान विष्णु मंगलम गरुड़ध्वज मंगलम पुंडरीकाक्ष मंगलम पुरुषोत्तम समस्त से मंगल कर देवता मान विनाश कलेक्टर मंगल हुए से मंगल हम तेणु समस्त मंगल हम ये गंगा आसवे गंगा आसिले त्रिजगत को उद्धार करेंगे सूर्यवंश से सगर पुत्र मैंने से मैंने 60,000 पुत्र ध्वंस हो जाते कपिलदेव पाखे अपराध करते से उद्धार पाए सब गति करेंगे अष्टम स्कंदे यहाँ नवम स्कंदे आसवे कथा ये समस्त मंगल हम कल्याण हम यही श्लोक भविष्य कथा सूचित हो जाऊला भक्त मुखर जहाँ बाहर तादर अनेक अर्थ रही प्रति श्लोके प्रति अक्षर नाना अर्थ कहे तेणु यही भाव में कहले तेणु तापर कहले जे प्रभुपाद महाराज तक बहुत भावार्थ दे तेणु आम आते भावार्थ कहना परस्वर कौन सविधास्ते काम हरिण दीनानुकंपन अमोघा भगवत भक्ति नेतर नेतरेति मते मम हे कौन हे अदिति सविधास्ते काम तुम काम जहाँ सब रही बहुत कामना थिला अदिति सब आसव अदिति चाहूले भगवान आसी मोर पुत्र को इंद्र करूँ एवं से जो असुर असुर मान हत्या कर माँ मैंने क्रंदन कर मुझे क्रंदन करुच्ची से क्रंदन करूँ यही भाव चिंता करुले अदिति देवमाता होकर भाव रही चिंताधारा ये सब आसव कथा भगवान कहे से कथा पर सब आसव से कथा समस्त रही प्रकृति रही आम जब किसी असुविधा हो गला आम चाहूचे आम जमी असुविधा होती तुम से असुविधा हो जो प्रकृति साधु से प्रति अपकार चाहिए ना अंर अपकार से कह मोर अपकार हो पति मो मैंने पर कमी उद्धार हो समेत के जीवन उद्धार पाँच मो प्रति जिते द्रोह कले तीतिक्षम कारुणिक ये साधुर लक्षण तेनाली आम देखा ये साधु नुहंती से दृष्टि देखे गले साधु संज्ञा आसुना अदिति देवमाता हेले किंतु असाधु अफिचे शुद्राचार से भगवान कहले असाधु कथा छाड़ दुराचारी व्यक्ति है भगवान भजन कले साधु कहजिव तेणु जहाँ से स्वामी जानती पत्नी कथा तेणु से सविधा सती काम तुम जिते सब कामना अच्छी जहाँ सब चाहू मत प्रकाश न कले तुम हृदय कथा भगवान भगवान होते अंतर्जामी आम हृदय कौन चिंता कर भगवान जानती आम प्रकाश न कले मत भगवान कहीपर तेणु ये से भाव अंतर्जामी सूत्र में भगवान सहित युक्त होती सी जापारती अंतर्जामी तेनालीर अंतर कथा से जापारे अदिति तेणु से कामान शब्द व्यवहार कराला ये तो चाहूँगे मोर पुत्र केमी आसी राजा हूँ इंद्र पद प्राप्त हूँ ये चाहूँगे कि बहुवचन कहला कहीं अनेक कामना कामना रही जाती अदिति मत जी यही भाव जंत्रणा दे सी से माँ मैंने भगवान को हत्या करूँ माँ क्रंदन करूँ ये भाव सी चिंता करुले अदिति तेणु ତାଙ୍କର ସ୍ୱାମୀ କହୁଛନ୍ତି ସବିଧାସତି ଦେ କାମ ହରିର ଦିନାନ କମ୍ପନ, ହରି ସେ ଦିନ ବ୍ୟକ୍ତିଙ୍କର କୃପା କରିବେ, ଦିନ ବ୍ୟକ୍ତିଙ୍କ ପାଇଁ ସେ କୃପା କରିବେ, ଯିଏ ବହୁତ ଅସୁବିଧାରେ ଅଛନ୍ତି ତାଙ୍କୁ ସେ କୃପା କରନ୍ତି, ବିପଦ ଭଞ୍ଜନ କରନ୍ତି, ସେ ବିପଦ ଭଞ୍ଜନ ନରହରି ସମସ୍ତ ବିପଦ ଦୂର କରନ୍ତି, ଦିନାନୁକମ୍ପନ ଅନୁକମ୍ପିତ ହୋଇଯାଆନ୍ତି, ଦିନର ଦୁଃଖ ଦେଖିଲେ ସେ କ'ଣ ସେ ରହି ବିଚଳିତ ହୋଇଯାଆନ୍ତି, ଅନୁକମ୍ପିତ ଶବ୍ଦ ବ୍ୟବହାର କରାଯାଇଛି, ଦିନାନୁକମ୍ପନ ଜଣେ ଯେତେବେଳେ ଦୁଃଖରେ ପଡ଼ି ଭଗବାନଙ୍କ ପ୍ରାର୍ଥନା କରନ୍ତି ଭଗବାନ ସହିପାରନ୍ତି ନାହିଁ, ଭଗବାନ କମ୍ପିତ ହୋଇଯାଆନ୍ତି, ତାଙ୍କୁ କେମିତି ଉଦ୍ଧାର କରି ଚିନ୍ତା କରନ୍ତି। ଭୋଗର ବନି ମୃଗୁଣୀ କି ପଡ଼ିଛି ଘୋର ବନି ପଡ଼ିଛି ପଡ଼ିଲେ ଯେତେବେଳେ ଭଗବାନଙ୍କୁ ସ୍ମରଣ କରନ୍ତି ବା ଭଗବାନଙ୍କୁ ପ୍ରାର୍ଥନା କରନ୍ତି, ଗୋଟେ କୁହାଯାଇଛି ଅନ୍ୟ ଶ୍ଳୋକରେ ଗୋଟେ ରହିଛନ୍ତି, ହରି ସ୍ମୃତି ସର୍ବ ବିପଦ ବିମୋକ୍ଷଣ, ହରିଙ୍କର କେବଳ ସ୍ମରଣ କଲା ମାନେ ସବୁ ବିପଦ ଚାଲିଯିବ, କାରଣ ଭଗବାନ ଦିନାନୁକମ୍ପନ ବିପଦରେ ପଡ଼ିଥିବା ବ୍ୟକ୍ତିର ଅବସ୍ଥା ଦେଖି ସିଏ କମ୍ପିତ ହୋଇଯାଆନ୍ତି, ବିଚଳିତ ହୋଇଯାଆନ୍ତି, ତାଙ୍କୁ କେମିତି ଉଦ୍ଧାର କରି ଚିନ୍ତା କରନ୍ତି। ତେଣୁ ଅମୋଘା ଭଗବତ ଭକ୍ତି, ଏ ଭଗବାନଙ୍କର ଭକ୍ତି କରିବା ଏଥିରେ ଅମୋଘ, ଏଥିରେ କୌଣସି କ'ଣ ଅମୋଘ ଶବ୍ଦର ଅର୍ଥ ହେଉଛି ଅବ୍ୟର୍ଥ, ଅବ୍ୟର୍ଥ ଔଷଧ, ଇଏ ବ୍ୟର୍ଥ ହେବ ନାହିଁ। ଅମୋଘା ଭଗବତ ଭକ୍ତି କେବଳ ନଷ୍ଟ କେବଳ ଭଗବତ ଗୀତାରେ ଭଗବାନ କହିଲେ ନହି କଲ୍ୟାଣ କଶ୍ଚିତ ଦୁର୍ଗତି ତାହାତ ଗଚ୍ଛତି, ଗୋଟେ ଜଣେ ଯଦି ଭଗବାନଙ୍କ ସହିତ ଯୁକ୍ତ ହୋଇଛନ୍ତି ବା ଭଗବାନଙ୍କ ସେବାରେ ରହିଛନ୍ତି ତାଙ୍କର କେବେ ଅକଲ୍ୟାଣ ହେବ ନାହିଁ। ଅନ୍ୟ ଯେଉଁ ସବୁ ଜ୍ଞାନ ମାର୍ଗ, ଅଷ୍ଟାଙ୍ଗ ଯୋଗ ମାର୍ଗ, ଧ୍ୟାନ ମାର୍ଗ, ଏଥିରେ କିଛି ବ୍ୟର୍ଥତା ରହିଛି, କିନ୍ତୁ ଏଥିରେ କୌଣସି ବ୍ୟର୍ଥତା ନାହିଁ ଭକ୍ତିରେ। ଅମଘା ଭଗବତ ଭକ୍ତି ନେତରେତି ମତିର୍ମମ, ଆଉ ଯେଉଁ ଅନ୍ୟ ସବୁ ମାର୍ଗ ରହିଛି ଜ୍ଞାନ ଧ୍ୟାନ ଭକ୍ତି ଇତ୍ୟାଦି ଯୋଗ ଇତ୍ୟାଦି ବା ଅଷ୍ଟାଙ୍ଗ ଯୋଗ ଇତ୍ୟାଦି, ସେଇଟାରେ ଟିକେ ବ୍ୟର୍ଥତା ରହିଛି, ସେଠି ପୂର୍ଣ୍ଣତା ପ୍ରାପ୍ତ ନହେଲେ ସେ କିଛି କାମ ଦେବ ନାହିଁ, ଫଳ ପାଇବେ ନାହିଁ। କିନ୍ତୁ ଭକ୍ତିରେ ଅପୂର୍ଣ୍ଣ ହେଲେ ମଧ୍ୟ ସେ ବହୁତ ଫଳ ପ୍ରାପ୍ତ ହେବେ। ସ୍ୱଳ୍ପମପ୍ୟସ ଧର୍ମ ସେ ତ୍ରାୟତେ ମହତ ଭୟାତ୍, ତେଣୁ ଏଥିରେ ମଧ୍ୟ ବହୁତ କଥା ଶ୍ଳୋକରେ କହିଛନ୍ତି ଭଗବାନ, ଏ ଆମର ପ୍ରଭୁପାଦ ମହାରାଜ ଭାବାର୍ଥରେ କହିଛନ୍ତି। ଯାହା ହଉ, ଏଭଳି ଭାବରେ ଯେତେବେଳେ କହିଲେ ଅଦିତି ଶୁଣିକି ବହୁତ ମନ ଦୁଃଖ, ତାଙ୍କର ଦୁଃଖ ଦୂର ହୋଇଗଲା, ତାଙ୍କର କାମନା ପୂର୍ଣ୍ଣ ହୋଇପାରିବ ଭଗବାନ ଭକ୍ତି କଲେ। ତାହେଲେ ସେ ପଚାରୁଛନ୍ତି ଅଦିତି ଉବାଚ, ବହୁତ ତାଙ୍କ ମନ ଦୁଃଖରେ ରହିଥିଲେ, ବହୁତ କାଳ ମନ ଦୁଃଖରେ ରହିଲେ, ପିଲାମାନେ ଚାଲିଯାଇଥିଲେ, ସ୍ୱର୍ଗରୁ ବଞ୍ଚିତ ହୋଇଯାଇଥିଲେ, ସେମାନେ ଲୁଚିକି ରହିଥିଲେ, ଆସି ଇନ୍ଦ୍ର କ୍ରନ୍ଦନ କରିଥିଲେ ମାଆ ପାଖରେ, ମାଆ ମୋତେ କିଛି ବ୍ୟବସ୍ଥା କର, କେମିତି ପୁଣି ମୋର ଇନ୍ଦ୍ରପଦ ପ୍ରାପ୍ତ ହେବି, ତୁମେ କିଛି ବ୍ୟବସ୍ଥା କର, କ୍ରନ୍ଦନ କରି କହୁଥିଲେ ମାଆଙ୍କୁ। ଆଜି ଯେତେବେଳେ ତାଙ୍କ ସ୍ୱାମୀ କହିଦେଲେ ଭଗବାନ ଭକ୍ତି କଲେ ସବୁକିଛି କାମନା ପୂର୍ଣ୍ଣ ହେବ, ବର୍ତ୍ତମାନ ସେ ଆଶ୍ୱସ୍ତ ହୋଇଗଲେ, ତାଙ୍କର ଦୁଃଖ ଦୂର ହୋଇଗଲା। ତେଣୁ ବହୁତ ଆନନ୍ଦର ସହିତ ଏହି ପ୍ରଶ୍ନ ପଚାରୁଛନ୍ତି ଅଦିତି ଉବାଚ, କେନାହଂ ବିଧିନା ବ୍ରହ୍ମନ୍, ବ୍ରହ୍ମନ୍ ଉପସ୍ଥାସ୍ୟେ ଜଗତ୍ପତି ଯଥା ମେ ସତ୍ୟ ସଂକଳ୍ପ ବିଦଧ୍ୟାତ୍ ସେ ମନୋରଥମ୍। ସେ କହିଲେ ନା ଉପତିଷ୍ଠ ସେ ପୁରୁଷ, ତେଣୁ କେମିତି ଆମେ କେନଣ ବିଧିନା, କେନାହଂ ବିଧିନା, କେଉଁ ବିଧିରେ ଉପତିଷ୍ଠ ବା ଭଗବାନଙ୍କର ଆରାଧନା କରିବା, ଆପଣ ଯେଉଁ କହିଲେ ଉପତିଷ୍ଠସ୍ୱ, କେମିତି ମୁଁ ଉପସ୍ଥାସ୍ୟେ, କେମିତି ମୁଁ ପୂଜା କରିବି, ଆରାଧନା କରିବି, କେଉଁ ଉପାୟରେ କରିବି, ମୋତେ କୁହନ୍ତୁ। କେନାହଂ ବିଧିନା, ସବୁକିଛି ସବୁକିଛି ପାଇଁ ପ୍ରସ୍ତୁତ ହୋଇଯାଇଥିଲେ ଅଦିତି, ଏତେ ବଡ଼ କଷ୍ଟ ହେଉ ପଛେ ମୁଁ କରିବି, ଉପାସନା କରିବି, ଏତେ ବଡ଼ କ'ଣ କଷ୍ଟ ବିଧି ହେଉ ପଛକେ କିଛି ଅସୁବିଧା ନାହିଁ ମୁଁ କରିବି, ସେଥିପାଇଁ ପ୍ରସ୍ତୁତ ହୋଇକି ରହିଥିଲେ ଏହି ପ୍ରଶ୍ନ ପଚାରୁଛନ୍ତି। ସେଥିପାଇଁ କେନାନ୍ ବିଧିନା ବ୍ରହ୍ମନ୍ ଉପସ୍ଥା ସେ ଜଗତପତିମ୍, ସେ ଜଗତପତିଙ୍କୁ ମୁଁ କେମିତି ପୂଜା କରିବି? ଜଗତପତି ବର୍ତ୍ତମାନ ଜାଣିଲେ ଭଗବାନ ସେ ପ୍ରକୃତ ଜଗତପତି, ତେଣୁ ଯଥା ଆମେ ସତ୍ୟ ସଂକଳ୍ପ, ଯାହାଦ୍ୱାରା ମୋର ସନ୍ତ ଯେଉଁ ସଂକଳ୍ପ ରହିଛି ସେଇଟା ସତ୍ୟ ହେବ। ସତ୍ୟ ସଂକଳ୍ପ ଭଗବାନଙ୍କୁ ଗୋଟେ ନାମ ହେଉଛି ସତ୍ୟ ସଂକଳ୍ପ, ଭଗବାନ ଯାହା ସଂକଳ୍ପ କରିବେ ସେଇଟା ସିଦ୍ଧି ହୋଇଯିବ। ସତ୍ୟ ସଂକଳ୍ପ ସେ ଭଗବାନ ଶକ୍ତି ରହିଛି, ଭଗବାନଙ୍କର ଅନେକ ଶକ୍ତି ରହିଛି, ତା ଗୋଟେ ଶକ୍ତି ହେଉଛି ସତ୍ୟ ସଂକଳ୍ପ, ଯାହା ସେ ସଂକଳ୍ପ କରିବେ ସେଇଟା ହୋଇଯିବ। ଏମିତି କିଛି ନାହିଁ ଯେ ଭଗବାନ ସଂକଳ୍ପ କଲେ ଗୋଟେ କରିବା ପାଇଁ ସେଇଟା ହୋଇପାରିଲା ନାହିଁ, ବିଭିନ୍ନ ପ୍ରକାର ଅସୁବିଧା ହେଲା ହୋଇପାରିଲା ନାହିଁ। ଆମର ଯେମିତି ବିଭିନ୍ନ ପ୍ରକାର ଦେଖୁଛେ, ଗୋଟେ ଆମେ ଚିନ୍ତା କରୁଛେ କିନ୍ତୁ ସେଇଟା ହୋଇପାରୁନାହିଁ, ଆମେ ଚିନ୍ତା କରୁଛେ ଏଇଟା କରିବା ସଂକଳ୍ପ କରୁଛେ କିନ୍ତୁ ହୋଇପାରୁନାହିଁ, ବିଭିନ୍ନ ପ୍ରକାର ଅସୁବିଧା ରହିଛି। କିନ୍ତୁ ଭଗବାନ ଯେଉଁଟା ସଂକଳ୍ପ କରିବେ ସେଇଟା ନ ହେବାର ପ୍ରଶ୍ନ ନାହିଁ, ହେଇକରି ରହିବ। ଅସମ୍ଭବକୁ ସେ ସମ୍ଭବ କରିବେ, ସମ୍ଭବକୁ ଅସମ୍ଭବ କରିଦେବେ, ଦିନକୁ ରାତି କରିଦେବେ, ରାତିକୁ ଦିନ କରିଦେବେ, ଧଳାକୁ କଳା କରିଦେବେ, କଳାକୁ ଧଳା କରିଦେବେ, ଏମିତି କିଛି ନାହିଁ ସେ କରିପାରିବେ ନାହିଁ। ଏଇ ପ୍ରଶ୍ନ ସବୁ ଆସୁଛନ୍ତି, ଯେଉଁମାନେ ଭଗବାନ ଭକ୍ତ ନୁହନ୍ତି ସେମାନେ ଏଇଭଳି ପ୍ରଶ୍ନ ପଚାରନ୍ତି, କେମିତି ଏଇଟା ହୋଇପାରିଲା, କେମିତି ଛୁଞ୍ଚିର ଛୋଟିଆ କଣାରେ ଯେଉଁ ସୂତା ଆପଣମାନେ ପୁରାଉଛନ୍ତି କିନ୍ତୁ ଭଗବାନ ସୂତା ପୁରାନ୍ତିନି, ଭଗବାନ କ'ଣ ପୁରାନ୍ତି? ହାତୀ ପୁରେଇକି ଏପଟ ସେପଟ କରିଦିଅନ୍ତି, ଇଏ ହେଉଛନ୍ତି ଭଗବାନ। ଯଦି ଭଗବାନ ହାତୀକୁ ଏପଟ ସେପଟ ନ କରିପାରିବେ ସେ କି ଭଗବାନ? ତେଣୁ ଭଗବାନ ଭକ୍ତି ଯିଏ କରିବ ସେ ଜାଣିବେ, ଭଗବାନ ତତ୍ତ୍ୱକୁ ଜାଣିବେ। ତେଣୁ ସତ୍ୟ ସଂକଳ୍ପ ଯଥା ଆମେ ସତ୍ୟ ସଂକଳ୍ପ ବିଧଧାତ୍ ସେ ମନୋରଥମ୍, ମୋର ମନୋରଥ କେମିତି ପୂର୍ଣ୍ଣ ହେବ ସେ ଭଗବାନ ପୂର୍ଣ୍ଣ କରିବେ, ମୋତେ କୁହନ୍ତୁ କ'ଣ କରିବାକୁ ପଡ଼ିବ। ଆଣ୍ଠେଇକି ପଚାଶ ଲକ୍ଷେ ବର୍ଷ ରହିବା ପାଇଁ ରହିବି ମୁଁ, ଗୋଟିଏ ପାଦରେ ଠିଆ ହେବା ପାଇଁ ରହିବି ମୁଁ ଠିଆ ଠିଆ, ଯେମିତି ଇଏ କରିଥିଲେ କିଏ ଆମର ହିରଣ୍ୟକଶିପୁ, ଦେବଲୋକର ଶହେ ବର୍ଷ ପର୍ଯ୍ୟନ୍ତ ସେ ଗୋଟିଏ ପାଦରେ ଠିଆ ହୋଇକି ରହିଥିଲେ, ଏତେ କଷ୍ଟ କରିଥିଲେ, କେତେ ପ୍ରକାର ତପସ୍ୟା କରିଥିଲେ, ମାନେ ଇଏ ଅଦିତି ବର୍ତ୍ତମାନ ପ୍ରସ୍ତୁତ ହୋଇଯାଇଛି, ସବୁକିଛି କରିପାରିବେ ଭଗବାନ ପାଇଁ, ସବୁକିଛି ତ୍ୟାଗ କରିପାରିବେ, ସର୍ବଧର୍ମାନ ପରିତ୍ୟଜ୍ୟ ସବୁକିଛି ଆମେ କରିପାରିବୁ। ଆଜି ରାଧାରାଣୀଙ୍କର ରହିଛି କ'ଣ ଜନ୍ମଦିନ ଆବିର୍ଭାବ ତିଥି ପାଳନ କରାଯାଉଛି, ଆମେ ମଧ୍ୟାହ୍ନ ପର୍ଯ୍ୟନ୍ତ ଉପବାସ ରହିପାରିବୁ, କିଛି ଅସୁବିଧା ନାହିଁ, ଏଇଟା ବଡ଼ କଥା ନୁହଁ। ରାତି ଅଧ ପର୍ଯ୍ୟନ୍ତ କୃଷ୍ଣଙ୍କ ପାଇଁ ରହିପାରିବୁ, ଉପବାସ ରହିପାରିବୁ, ସବୁ କରିପାରିବୁ ଆମେ। ଅଦିତି ମଧ୍ୟ ସେଇଭଳି ଭାବରେ ପ୍ରସ୍ତୁତ ହୋଇଯାଇଥିଲେ, କିନ୍ତୁ ଭଗବାନଙ୍କର ଏଭଳି ଭାବରେ ଭଗବାନଙ୍କର ପୂଜା ବିଧି ବହୁତ ସହଜ, କଷ୍ଟ କିଛି ନାହିଁ। ଭଗବତ ଗୀତା ନବମଧ୍ୟାରେ ଭଗବାନ କହିଲେ କ'ଣ କହିଲେ, ଇଏ ହେଉଛି ସବୁଠାରୁ ବୃହତ୍ତମ ଜ୍ଞାନ। ଭଗବତ ଗୀତାରେ ନବମଧ୍ୟାରେ ଭଗବାନ ଦେଲେ, ଇତି ଚେ ବୃହତ୍ତମ ପ୍ରବକ୍ଷାମି ଅନୁସୂଏବେ ରାଜ ବିଦ୍ୟା ରାଜ ଗୃହଂ ପବିତ୍ରମ ଇଦମ ଉତ୍ତମମ୍ ପ୍ରତ୍ୟକ୍ଷା ଭଗବ ଧର୍ମ ସୁସୁଖ କର୍ତ୍ତୁମ ବ୍ୟୟମ୍। ଇଏ ହେଉଛି ସବୁଠାରୁ ଶ୍ରେଷ୍ଠ ବିଦ୍ୟା ରାଜ ବିଦ୍ୟା ରାଜ ଗୃହମ୍ ବୃହତ୍ତମ ଜ୍ଞାନ ବର୍ତ୍ତମାନ ଦେଉଛି ମୁଁ ତୁମକୁ। ଇଏ ହେଉଛି ପବିତ୍ରମ ପବିତ୍ର ଜ୍ଞାନ ପବିତ୍ରମ ଇଦମ ଉଚ୍ଚତେ ପ୍ରତ୍ୟକ୍ଷା ଭଗବ, ଏଇଟା ଯେଉଁ ଆମେ ଭକ୍ତି କରୁଛେ ଏଇଟା ନିଜେ ଅନୁଭବ କରିବା, ଏଇଟା ପରୋକ୍ଷ କଥା ନୁହଁ, ଥିଓରିଟିକାଲ ନୁହଁ, ପ୍ରାକ୍ଟିକାଲ। ବୈଜ୍ଞାନିକମାନେ ଯେମିତି ପ୍ରାକ୍ଟିକାଲ କରୁଛନ୍ତି, ଏଇ ମଧ୍ୟ ସେ ପ୍ରାକ୍ଟିକାଲ, ଭକ୍ତି ମଧ୍ୟ ପ୍ରାକ୍ଟିକାଲ, ଆମେ ନିଜେ ଅନୁଭବ କରିବା ଏବଂ ସୁସୁଖମ୍। ଏଇ ଯେଉଁ ଭକ୍ତି କରିବା ଏଇଟା ବହୁତ କଷ୍ଟଦାୟକ ତା ନୁହଁ, ବହୁତ ସୁଖ ଆନନ୍ଦଦାୟକ, ଭଗବାନ ପ୍ରସାଦ ପାଇବ, ଭଗବାନ ନାମ ନେବ, ନୃତ୍ୟ କରିବ, ଏଥିରେ କେଉଁଠି କଷ୍ଟ ରହିଲା, କେଉଁଠି ଦୁଃଖ ରହିଲା, କେଉଁଠି ଅସୁବିଧା ରହିଲା, କେଉଁଠି ମାନେ ସୁସୁଖମ୍ ବୋଲି କୁହାଗଲା, ଖାଲି ସୁଖମ୍ କୁହାଗଲା ନାହିଁ, ସୁସୁଖମ୍ ବହୁତ ଆନନ୍ଦଦାୟକ ଭଗବାନଙ୍କ ଭକ୍ତି। ଗୋଟେ ଭାଗବତ ଗୋଟେ ଶ୍ଳୋକ ଅଛନ୍ତି, ସେଠି କୁହାଯାଉଛି ସାଧନା ଦଶାୟାମପି କଷ୍ଟାଭାବ, ଯେଉଁମାନେ ସିଦ୍ଧି ପ୍ରାପ୍ତ ହୋଇଗଲେ ତାଙ୍କ କଥା ଛାଡ଼ୁ, ଯେଉଁମାନେ ସାଧ ଆମେ ବର୍ତ୍ତମାନ ସାଧକ ସାଧନ କରୁଛେ, ଭଗବାନ ଭକ୍ତି ସାଧନ କରୁଛେ, ସାଧନ ଦଶାରେ ମଧ୍ୟ କଷ୍ଟ ନାହିଁ ଭକ୍ତି ଏଭଳି ଭାବରେ। କିନ୍ତୁ ଅଦିତି ପ୍ରସ୍ତୁତ ହୋଇଯାଇଛନ୍ତି, ଯେତେ କଷ୍ଟ ହେଲେ ମଧ୍ୟ ମୁଁ କରିବି ଏଇଭଳି ଭାବରେ। କେନା ବିଧିନା କିଭଳି ଭାବରେ କରିବା, ତେଣୁ ଆଦିଶ ତ୍ୱଂ ଦ୍ୱିଜ ଶ୍ରେଷ୍ଠ ବିଧିଂ ତଦୁପାଧାବନମ୍ ଆଶୁ ତୁଶ୍ଚତି ମେ ଦେବ ସିଦ୍ଧନ୍ତିଆ ସପୁତ୍ର କେଇ। ମୋତେ ଆଦେଶ କରନ୍ତୁ, ଉପଦେଶ କରନ୍ତୁ ପ୍ରଭୁ, ଦ୍ୱିଜ ଶ୍ରେଷ୍ଠ ଆପଣ ବ୍ରାହ୍ମଣମାନଙ୍କ ଶ୍ରେଷ୍ଠ, ଆପଣ କୁହନ୍ତୁ ବିଧିଂ ତଦୁପଧାବନମ୍, ଭଗବାନଙ୍କର ଉପଧାବନ ବା ପୂଜା କରିବାର କ'ଣ ବିଧି ରହିଛି ମୋତେ କୁହନ୍ତୁ। ଏ ଯେଉଁ ଏଇଟା ହେଉଛି ପୟବ୍ରତ, ପୟବ୍ରତ କୁହାଯିବ, ଇଏ ଗୋଟେ ବ୍ରତ ପୟବ୍ରତ। ଆସୁ ତିଷ୍ୟତି ମେ ଦେବ, ମୋତେ ଏଭଳି ଭାବରେ କୁହନ୍ତୁ ଶୀଘ୍ର କେମିତି ଭଗବାନ ସନ୍ତୁଷ୍ଟ ହେବେ, କାରଣ ବହୁତ ଦିନ ହୋଇଗଲାଣି, ମୋର ପିଲାମାନେ ବହୁତ କଷ୍ଟ ପାଇଲେଣି। ତେଣୁ ଆଉ ମୁଁ ଯଦି ଆପଣ କହିବେ କ'ଣ 10,000 ବର୍ଷ ଧରି ତପସ୍ୟା କର ଭଗବାନ ପାଇବେ, ନା ନା ସେ ବିଧି ମୋର ଦରକାର ନାହିଁ। ଖୁବ୍ ଶୀଘ୍ର ଆସୁ, ଖୁବ୍ ଶୀଘ୍ର ତୁଷ୍ୟତି ଭଗବାନ ତୁଷ୍ଟ ହେବେ। ଆସୁ ତିଷ୍ୟତି ମେ ଦେବ ସିଦ୍ଧନ୍ତିଆ ସହ ପୁତ୍ର କେହି, ମୋର ପୁତ୍ର ସହିତ ମୁଁ ବହୁତ କଷ୍ଟ ପାଇଲେଣି, ବହୁତ ଦିନ ହୋଇଗଲାଣି, ଆ ଭିତରେ ବହୁତ ଦିନ ହୋଇଗଲାଣି। ସ୍ୱର୍ଗ ଅକ୍ତିଆର କରି ବଳି ମହାରାଜ ଶାସନ କରୁଛନ୍ତି, ବହୁତ ସୁନ୍ଦର ଶାସନ କରୁଛନ୍ତି, କିଛି ଧର୍ମକୁ ଏପଟ ସେପଟ କରିନାହିଁ, ଧର୍ମ ଅନୁସାରେ ଧର୍ମନୀତି ଅନୁସାରେ ଶାସନ କରୁଥିଲେ। କିନ୍ତୁ ଏମାନେ କଷ୍ଟ ଭୋଗୁଥିଲେ, କାରଣ ଆମର ସ୍ଥାନରୁ ବିଚ୍ୟୁତ ହୋଇଛନ୍ତି, ମା ପୁତ୍ରର ଦୁଃଖରେ ଦୁଃଖୀ ହୋଇକି ରହିଛି। ତେଣୁ ବହୁତ ମୁଁ କଷ୍ଟ ପାଇଲିଣି, ମୋତେ ଶୀଘ୍ର କେମିତି ମୁଁ ପାଇବି ସେ ସିଦ୍ଧ, ମାନେ ସର୍ଟକଟ୍ ଗୋଟେ ଉପାୟ ଦିଅନ୍ତୁ, ସର୍ଟକଟ୍ ଉପାୟ ଭଗବାନ ତୁଷ୍ଟ ହୋଇଯିବେ, ମୋର କାମନା ପୂର୍ଣ୍ଣ ହେବ, ସର୍ଟକଟ୍ ବିଧି କୁହନ୍ତୁ। ସର୍ଟକଟ୍ ବିଧି ହେଉଛି ଏଇଟା ବାମନ ଦେବଙ୍କ କଥା। ତେଣୁ କଶ୍ୟ ବର୍ତ୍ତମାନ କହିବେ, ଆମର ତ ଆଜି କିଛି ମହାପ୍ରସାଦ ଗୋବିନ୍ଦ ନାହିଁ, ତେଣୁ ଆମର କଥା ଚାଲିବ, ଓମ୍ ନମଗତ ବାସୁଦେବ ଚାଲୁଥିବ, ଇଏ ଇଏ ଯେଉଁ କଶ୍ୟପ ଯେଉଁ ବିଧି ଦେବେ, ଇଏ ହେଉଛି ଓମ୍ ନମଗତ ବାସୁଦେବା, ଏଇଟାକୁ ସବୁବେଳେ କହୁଥିବା, ସମସ୍ତେ କୁହନ୍ତୁ ଓମ୍ ନମ ଭଗବତେ ବାସୁଦେବାୟ, ଏ ନମ ଭଗବତେ ବାସୁଦେବାୟ। ଆଜି ମହାପ୍ରସାଦ ଗୋବିନ୍ଦ ନାହାନ୍ତି, ତେଣୁ ଆରାମ ସମସ୍ତେ ଓମ୍ ନମ ଭଗବତ ବାସୁଦେବ ଚାଲୁ। ମହାପ୍ରସାଦ ଗୋବିନ୍ଦ ଯାଇ ଆସିବ 12 ବେଳେ, 12 ପରେ। ତେଣୁ ଇଏ ଯେଉଁ କହିବେ ଭଗବାନଙ୍କର ବାମନ ଦେବଙ୍କ ପୂଜା ବିଧି, ଏ 9ଟି ଶ୍ଳୋକରେ ଭଗବାନ ପୂଜା କରାଯିବ, ବିଭିନ୍ନ ପ୍ରକାର ଉପାୟ ରହିଛି, ଏ ମନ୍ତ୍ର ଉଚ୍ଚାରଣ କରାଯିବ, ଏ ମନ୍ତ୍ର ମଝିରେ ମଝିରେ ଓମ୍ ନମ ଭଗବତେ ବାସୁଦେବା କୁହାଯିବ, 9ଟି ମନ୍ତ୍ର ରହିଛି। ତେଣୁ ଆମେ ଅନ୍ତତଃ ପକ୍ଷେ 9:30 ପର୍ଯ୍ୟନ୍ତ କଥା କରି ଚଳିବ ତ, ପୁଣି ଆଉ ପୁଣି ସେକେଣ୍ଡ ଟାଇମ୍ ଅଛି ନା, ମୋର କହିବାର ମଧ୍ୟ ମୋର ବାକ୍ସମ ପୁଣି ରହିବାର ଅଛି ନା, ପୁଣି ରାଧାରାଣୀ କଥା କୁହାଯିବ, ତେଣୁ 9:30 ପର୍ଯ୍ୟନ୍ତ କଥା କହିବା, ତାପରେ ଯଦି କ୍ୱେଶ୍ଚିନ୍ ଆନ୍ସର୍ କିଛି ଯିବ କହିବା, ନହେଲେ ପୁଣି 11 ବେଳେ ପୁଣି ରାଧାରାଣୀ କଥା କୁହାଯିବ। ତେଣୁ ବର୍ତ୍ତମାନ କଶ୍ୟପ କହୁଛନ୍ତି, ଏତନ୍ମେ ଭଗବାନ ପୃଷ୍ଟ ପ୍ରଜା କାମସ୍ୟ ପଦ୍ମଜଃ ଯଦାହତେ ପ୍ରବକ୍ଷ୍ୟାମି ବ୍ରତଂ କେଶବ ତୋଷଣଂ। ତେଣୁ ବର୍ତ୍ତମାନ କଶ୍ୟପ କହୁଛନ୍ତି, ଏତନ୍ମେ ଭଗବାନ ପୃଷ୍ଟ, ହେ ଅଦିତି, ମୁଁ ଯେତେବେଳେ ଭଗବାନ କହିଲେ ଏଠି ବ୍ରହ୍ମାଙ୍କ କଥା କୁହାଯାଏ, ବ୍ରହ୍ମା ଏ କଥାଟି କହିଥିଲେ, କେମିତି ଭଗବାନ ବାମନ ଦେବଙ୍କର ପୁତ୍ର ରୂପରେ ଆସିବେ, ପୟବ୍ରତ ବିଧିଟି ବ୍ରହ୍ମା ଜାଣନ୍ତି, ବ୍ରହ୍ମା ସବୁକି ଜାଣନ୍ତି, ତେଣୁ ଏଇ ଜ୍ଞାନଟି ସେ ଦେଇଥିଲେ କଶ୍ୟପଙ୍କୁ, ସେ ପ୍ରଜା ସୃଷ୍ଟି କରିବା ପାଇଁ ଚାହିଁଥିଲେ, ବ୍ରହ୍ମା ତାଙ୍କୁ ଏଇ ମନ୍ତ୍ରଟି ଦେଇଥିଲେ, ଏଇ ବିଧି ପୟବ୍ରତ ବିଧିଟି ଦେଇଥିଲେ। ବର୍ତ୍ତମାନ ସେ କଥା କହୁଛନ୍ତି, ଏତନ୍ମେ ଭଗବାନ ପୃଷ୍ଟ, ମୁଁ ଯେତେବେଳେ ବ୍ରହ୍ମାଙ୍କୁ ପଚାରିଥିଲି ବ୍ରହ୍ମା ତାଙ୍କର କ'ଣ ହେବେ, ପିତାମହ ହେବେ, କଶ୍ୟପ ପିତା ହେଉଛନ୍ତି ମରିଚି, ମରିଚିଙ୍କ ପିତା ହେଉଛନ୍ତି ବ୍ରହ୍ମା, ତେଣୁ ପିତାମହଙ୍କୁ ଯେତେବେଳେ ପଚାରିଥିଲି ପ୍ରଜା କାମ ସେ ପଦ୍ମଜ, ପଦ୍ମଜ ଭଗବାନ ପଦ୍ମଜ, ପଦ୍ମଜ କହିଲେ ପଦ୍ମରେ ଯେ ଜାହତ ହେଉଛନ୍ତି, ଭଗବାନ ଗର୍ଭୋଦୟ ସାହି ବିଷ୍ଣୁଙ୍କର ନାଭିରୁ ଗୋଟେ ପଦ୍ମଜ ଜାହତ ହୋଇଥିଲା, ସେ ପଦ୍ମରେ ସେ ଜାହତ ହୋଇଛନ୍ତି, ତେଣୁ ତାଙ୍କ ନାଁ ହେଉଛି ପଦ୍ମଯୋନି ବା ପଦ୍ମଜ। ସେଇ ମୁଁ ଯେତେବେଳେ ପ୍ରଜା ସନ୍ତାନ ଉତ୍ପାଦନ କରିବା ପାଇଁ ଚାହିଁଲି, ସେତେବେଳେ ମୁଁ ବ୍ରହ୍ମାଙ୍କୁ ଏ ପ୍ରଶ୍ନ ପଚାରିଥିଲି, ସେ ମୋତେ ଏ କଥାଟି କହି, ଯଦାହ ତେ ପ୍ରବକ୍ଷ୍ୟାମି, ସିଏ ମୋତେ ଯାହା କହିଥିଲେ ଯଦାହ, ମୁଁ ବର୍ତ୍ତମାନ ସେ କଥା ତୁମକୁ କହିବି, ପ୍ରବକ୍ଷ୍ୟାମି ବ୍ରତଂ କେଶବ ଦୋଷଣ, ଏ କେଶବ କେଶବ ଶବ୍ଦ କାହିଁ ବ୍ୟବହାର କରାଗଲା, କେଶବ ଅର୍ଥ ହେଉଛି କ ଅର୍ଥ ହେଉଛି ବ୍ରହ୍ମା, ଈଶ ହେଉଛନ୍ତି ଶିବ, ଯିଏ ତାଙ୍କୁ ବସ କରିପାରନ୍ତି ସିଏ ହେଉଛନ୍ତି ଭଗବାନ, ବ୍ରହ୍ମା ଶିବ ଦେବତାମାନଙ୍କୁ ଭଗବାନ ବିଷ୍ଣୁଙ୍କ ନାମ ସହିତ ସମାନ କରିବା, ଏ ଗୋଟେ ଅପରାଧ, ଦ୍ୱିତୀୟ ନମ୍ବର ଅପରାଧ, କେଶବ ସିଏ ସମସ୍ତେ ତାଙ୍କ ଅଧୀନରେ ରହିଛନ୍ତି, କେହି ତାଙ୍କୁ ସମାନ ହୋଇପାରିବେ ନାହିଁ, କେଶବ ସେଥିପାଇଁ ତାଙ୍କ ନାମ ହେଉଛି କେଶବ, ସେ କେଶବ ତୋଷଣ ବିଧି ବ୍ରତ, ଇଏ ହେଉଛି କେଶବ ତୋଷଣ ବ୍ରତ, ଏ ପୟବ୍ରତ କେଶବ ତୋଷଣ, ଭଗବାନ ସନ୍ତୁଷ୍ଟ ହୋଇଯିବେ। ଭଗବାନ କହିଲେ ନା, ପତ୍ରଂ ପୁଷ୍ପଂ ଫଳଂ ତ୍ୱୟଂ, ଜଳ ମାଗିଥିଲେ ଏ ତ କ୍ଷୀର ଆମେ ଦେଲେ, ଆହୁରି ଅଧିକା ଦେଇଦେଲେ, ତୋଳ ଜଳ ଟିକେ ଦେଇଦେଲେ ମଧ୍ୟ ସେ ସନ୍ତୁଷ୍ଟ ହୋଇଯାଆନ୍ତି, କିନ୍ତୁ ଏଥିରେ କହିବ ତ ଦେବତାମାନେ କ'ଣ ଫଳ ଜଳ ଦେବେ କି ଦେବତାମାନଙ୍କର ଲୋକର ଅଭାବ କ'ଣ ଅଭାବ ଅଛି କି କ୍ଷୀର ସାଗର ରହିଛି ଗାଈରୁ କ୍ଷୀର ଧୋଇଲେ କ୍ଷୀର ପାଇବେ ତା ନୁହଁ ସୁରଭି ଗାଭୀ ସବୁ ରହିଛନ୍ତି ଯାହା ହଉ ଏ ହେଉଛି ପୟବ୍ରତ କେଶବ ତୋଷଣ ଭଗବାନ ତୁଷ୍ଟ ହେଇଯିବେ ସନ୍ତୁଷ୍ଟ ହେଇଯିବେ ତେଣୁ ଏଇଟା କେମିତି ଆରମ୍ଭ ହେବ ନା ଫାଲ୍ଗୁନ ମାସ ଫାଲ୍ଗୁନ ଶ୍ୟାମଳେ ବର୍ତ୍ତମାନ କେଉଁ ମାସ ବର୍ତ୍ତମାନ ହେଲା ଆଶ୍ୱିନ ହେଇନି ତ ଭାଦ୍ର ମାସ ଚାଲିଛି ଭାଦ୍ର ତାପରେ ଆଶ୍ୱିନ ଫାଲ୍ଗୁନ ସରିଲାଣି ଇଏ ବସନ୍ତ ମିଶ୍ର କଥା ଫାଲ୍ଗୁନ ଶ୍ୟା ଅମଳେ ପକ୍ଷେ ଫାଲ୍ଗୁନ ଶ୍ୟା ଅମଳ ଦ୍ୱାଦଶାହ ପୟବ୍ରତ ଏଇ ବାର ଦିନର ପୟବ୍ରତ ଫାଲ୍ଗୁନର ଶୁକ୍ଳ ପକ୍ଷରେ ଏଇଟା କଥା ଆରମ୍ଭ ହେବ ଏଇ ବ୍ରତଟି ଆରମ୍ଭ ହେବ ଫାଲ୍ଗୁନ ଶୁକ୍ଳ ପକ୍ଷରେ ଅର୍ଚ୍ଚୟେ ଅରବିନ୍ଦାକ୍ଷନ୍ ଭକ୍ତ୍ୟା ପରମୟା ନିମିତ ଅରବିନ୍ଦ ଭଗବାନ ଅର୍ଚ୍ଚନା କରିବା ଗୋଟେ ଭୂତକୁ ପୂଜା କରିବା ନାହିଁ ବହୁତ ସୁନ୍ଦର ବ୍ୟକ୍ତି ସିଏ ବହୁତ ସୁନ୍ଦର ଗୋ କ'ଣ କନ୍ଦର୍ପ କୋଟି କମନୀୟ ବିଶେଷ ଶୋଭମ ବେଣୁ କଣନ୍ତ ଅରବିନ୍ଦ ଦଳାୟତାକ୍ଷ୍ୟଂ ବରାବତଂ ସମାସିତାମୁଦ ସୁନ୍ଦରାଙ୍ଗମ କନ୍ଦର୍ପ କୋଟି କମନୀୟ ବିଶେଷ ଶୋଭମ ଗୋବିନ୍ଦମାଦି ପୁରୁଷଂ ତମହଂ ଭଜାମି ଗୋଟେ ଭୂତକୁ ଆମେ ପୂଜା କରିବାକୁ କୁହାଯାଉ ନାହିଁ ବହୁତ ସୁନ୍ଦର ପୁରୁଷ ସିଏ ତାଙ୍କର ସହିତ ସୌନ୍ଦର୍ଯ୍ୟରେ କେହି ସମାନ ହୋଇପାରିବେ ନାହିଁ ଗନ୍ଧର୍ବ କେଉଁଠି କମନୀୟ ଗୋଟିଏ ଗନ୍ଧର୍ବର ସୌନ୍ଦର୍ଯ୍ୟରେ ମୁଗ୍ଧ ହୋଇଯାଆନ୍ତି ପୁରୁଷ ସ୍ତ୍ରୀ ଆକର୍ଷଣ ହୋଇଯାଏ ଗୋଟିଏ ଗନ୍ଧର୍ବର ଦ୍ୱାରା ଆକର୍ଷିତ ହୋଇଯାଆନ୍ତି ସମସ୍ତେ କିନ୍ତୁ ଭଗବାନଙ୍କ ରୂପ ଏଭଳି କୋଟି ଗନ୍ଧର୍ବ ମଧ୍ୟ ତାଙ୍କ ସହିତ ସମାନ ହୋଇପାରିବେ ନାହିଁ ସେହି ଭଗବାନ ସୁନ୍ଦର ଭଗବାନଙ୍କର ତୁମେ ଆରାଧନା କରିବ ଅର୍ଚ୍ଚୟ ତାଙ୍କର ଅର୍ଚ୍ଚନା କରିବ ଅରବିନ୍ଦାକ୍ଷ ବହୁତ ସୁନ୍ଦର ତାଙ୍କ ଚକ୍ଷୁ ନମଃ ପଙ୍କଜ ନାଭାୟ ନମଃ ପଙ୍କଜ ମାଳିନୀ ନମଃ ପଙ୍କଜ ନେତ୍ରାୟ ନମସ୍ତେ ପଙ୍କଜାଙ୍ଘ୍ରେ ସବୁକିଛି ତାଙ୍କର ସୁନ୍ଦର ତାଙ୍କ ଚକ୍ଷୁ ମଧ୍ୟ ପଦ୍ମ ଭଳି ସୁନ୍ଦର ତାଙ୍କର ହସ୍ତ ମଧ୍ୟ ପଦ୍ମ ଭଳି ସୁନ୍ଦର ପାଦ ମଧ୍ୟ ପଦ୍ମ ଭଳି ସୁନ୍ଦର ନାଭି ମଧ୍ୟ ପଦ୍ମ ଭଳି ସୁନ୍ଦର ସବୁକିଛି ତାଙ୍କର ସୌନ୍ଦର୍ଯ୍ୟ ମୁଖ ପଦ୍ମ ସବୁକିଛି ପଦ୍ମ ଭଳି ସୁନ୍ଦର ଭଗବାନ ଏତେ ସୁନ୍ଦର ରୂପ ରହିଛି ତାଙ୍କର ଆରାଧନା କରିବା ପାଇଁ କୁହାଯାଉଛି ଆମ ଭାଗବତଙ୍କ ଗୋଟେ ଶ୍ଳୋକ ଅଛନ୍ତି ଯେ ଯେଉଁମାନେ ରଜତମ ମନର ବ୍ୟକ୍ତି ସେମାନେ ସବୁ ବିଭିନ୍ନ ପ୍ରକାର ଘୋର ରୂପକୁ ଉପାସନା କରନ୍ତି କିନ୍ତୁ ଭକ୍ତ ଭଗବାନଙ୍କ ସୁନ୍ଦର ରୂପକୁ ଆରାଧନା କରନ୍ତି ସୁନ୍ଦର ରୂପ ଭଗବାନ ରୂପ ଦେଖିଲେ ଜଣେ ଆକର୍ଷିତ ହୋଇଯିବ ଏତେ ସୁନ୍ଦର ରୂପ ରହିଛି ତେଣୁ ଅର୍ଚ୍ଚେତ ଅରବିନ୍ଦାକ୍ଷ ଭକ୍ତ୍ୟା ପରମୟା ନିତା ଏଇ ଭକ୍ତିରେ ବହୁତ ଅନନ୍ୟ ଭକ୍ତିରେ ଅନନ୍ୟ ଭକ୍ତି ସମ୍ବନ୍ଧିତ ହୋଇକରି ସେଇ ଭଗବାନଙ୍କର ଆରାଧନା କରିବ ଫାଲ୍ଗୁନ ମାସ କ'ଣ ଅମଳ ପକ୍ଷେ ଶୁକ୍ଳ ପକ୍ଷରେ ବାର ଦିନ ଏଇଟା ପ୍ରତିପଦରୁ ଆରମ୍ଭ କରି ଦ୍ୱାଦଶ ତିଥିରେ ତେଣୁ ଭଗବାନ ଭଗବାନ ସେହି ସମୟରେ ଆବିର୍ଭାବ ଯଦିଓ ହୋଇଥିଲେ କିନ୍ତୁ ଭଗବାନଙ୍କର ଆବିର୍ଭାବ ହେଇଥିଲା ଏଇଟା କେଉଁ ମାସ ଆସିବ ଏଇଟା ହେଲା ଭାଦ୍ର ତା'ପରେ ଶ୍ରାବଣ ମାସରେ ଦ୍ୱାଦଶୀ କ'ଣ ଦ୍ୱାଦଶୀ ତିଥିରେ ଫାଲ୍ଗୁନ ସରିଗଲାଣି ତ ଏ କ'ଣ ସେଇଟା ଭାଦ୍ରବ ସରିଗଲାଣି ନା ଚାଲିଛି ତାପରେ ଆଶ୍ୱିନ ମାସ ଭାଦ୍ର ମାସରେ ଭାଦ୍ର ମାସ ଶୁକ୍ଳ ଦ୍ୱାଦଶୀ ତିଥିରେ ଭଗବାନ ଆସିବେ କିନ୍ତୁ ଏଇଟା ବ୍ରତ ହେଇଥିଲା ଫାଲ୍ଗୁନ ମାସରେ ଫାଲ୍ଗୁନ ମାସ ବ୍ରତ ହେଇଥିଲା ତାପରେ ଆସିଲେ ସେ କେବେ ଆସିଲେ ଏଇ କ'ଣ ଏଇଟା ମାସ ହେଲା ଶ୍ରାବଣ ମାସରେ ଭଗବାନ ଆସିଲେ ଶ୍ରାବଣ ତ ନା କ'ଣ ଆସିବେ ଭାଦ୍ର ମାସରେ ଆସିବେ ଭଗବାନ ଆସିବେ ଭାଦ୍ର ମାସରେ କୃଷ୍ଣ ଆସିଲେ କିଏ କିଏ ଆସିଲେ କୃଷ୍ଣ ଆସିଲେ ପ୍ରଭୁପାଦ ଆସିଲେ ରାଧାରାଣୀ ଆସିଲେ ଗୌରବନ୍ଦ ସିଂ ମହାରାଜ ଆସିଲେ ରାଧାରାଣୀ ଆସିବେ ତାପରେ ବାମନଦେବ ଆସିବେ ଭକ୍ତିବିନୋଦ ଠାକୁର ଆସିବେ ଏଇଭଳି ଭାବରେ ତାଙ୍କର ମଧ୍ୟ ହରିଦାସ ଠାକୁର ମଧ୍ୟ ଯିବେ ଏଇଭଳି ଭାବରେ ଏଇ ଭାଦ୍ର ମାସରେ କେତେ ପ୍ରକାର ତିଥି ରହିଛି ଆପଣ ଉପବାସ କରୁଥାନ୍ତୁ କେତେ ଉପବାସ କଲେ ସରିବ ନାହିଁ ସେଇଥିପାଇଁ ଦୁଇ ଦୁଇଟା ତିଥି ପଡ଼ିଯାଉଛି ଉପବାସ ତିଥି ଏକାଦଶୀରେ ଉପବାସ ଦ୍ୱାଦଶୀ ଉପବାସ କ'ଣ କରିବ ତେଣୁ ଦୁଇଟା ଦୁଇ ଜଣଙ୍କର ଗୋଟିଏ ଦିନରେ ପାଳନ କରାଯିବ ନଅ ତାରିଖରେ ପାଳନ କରାଯିବ ବାମନଦେବଙ୍କର ଦ୍ୱାଦଶୀ ତିଥି ଏବଂ ଏକାଦଶୀ ତିଥି ଦୁଇଟାକ ଗୋଟିଏ ଦିନରେ ପାଳନ କରାଯିବ ଲାଗ ଲାଗେ ଦୁଇ ଦିନ ପାଳନ କରାଯାଏ ନାହିଁ ଉପବାସ କାରଣ ଆମେ ଆମେ ଅନ୍ନଗତ ପ୍ରାଣ ନା ପ୍ରାଣ ନ ଖାଇଲେ ରହିପାରିବା ନାହିଁ ତେଣୁ ଏଇଭଳି ଭାବରେ ଭକ୍ତିରେ ଭଗବାନଙ୍କର ପୂଜା କରିବ। ବାର ଦିନର ତିଥି ରହିଛି, କେମିତି ସେଇଟା ରହିଛି ନା, ସିନି ବାଲ୍ୟାନ୍ ବୃଦ୍ଧାଲିପ୍ୟ ସ୍ନାୟା ପ୍ରୌଢ଼ବିଦିର୍ଣ୍ଣୟା ଯଦି ଲଭ୍ୟତ ବି ସ୍ରୋତ ସେତଂ ମନ୍ତ୍ର ମୁଦିରାଏ। ଏଇଟା ଫାଲ୍ଗୁନ ମାସ ପୂର୍ବ ମାସଟା କେଉଁଟା, ସେଇ ମାସରେ ସିନି ବାଲ୍ୟ ତା ପୂର୍ବ ଦିନ ଯେଉଁ ଅମାବାସ୍ୟା ତିଥିରେ, ସିନି ବାଲ୍ୟକର ଅମାବାସ୍ୟା ତିଥିରେ ଶରୀରରେ ଯେଉଁ ସ୍ନାନ କରିବ, ମୃଦଲିପ୍ୟ, ମୃଦ କହିଲେ ମାଟି ଲଗାଇକିରି ସ୍ନାନ କରିବ, ସେ ମାଟି କେଉଁ ମାଟି ନା ସ୍ନାୟା କ୍ରୋଢ଼ବିଦିର୍ଣ୍ଣୟା, କ୍ରୋଢ଼ବିଦିର୍ଣ୍ଣୟା କହିଲେ ଏଇ ବରହା, ବରହା ଦ୍ୱାରା ଯେଉଁ ବିଦୀର୍ଣ୍ଣ ହୋଇଥିବ ମାଟି, ସେ ମାଟି ଯଦି ମିଳିବ ଭଲ କଥା, ଯଦି ନ ମିଳିଲା ନାହିଁ, ଯେକୌଣସି ମାଟିରେ ଲଗାଇକିରି ତୁମେ ସ୍ନାନ କରିପାରିବ। ସ୍ନାୟା କିଭଳି ସ୍ନାନ କରିବା, ଯଦି ଲଭ୍ୟ ତ ଭଲ କଥା, ଯଦି ଏଇ ଆମର ସୁଷମା ରାଧାମୋହନ ସ୍ୱାମୀ ମହାରାଜ କହୁଥିଲେ, ଜଣେ ତାଙ୍କର ଭକ୍ତ ଥିଲେ, ତାଙ୍କର ଶିଷ୍ୟ ଥିଲେ, ତାଙ୍କର ବାହା ବିବାହର 15 ବର୍ଷ ହୋଇଗଲା, ତାଙ୍କର କୌଣସି ସନ୍ତାନ ହେଲେ ନାହିଁ, ତେଣୁ ତାଙ୍କ ମନ ଦୁଃଖ ଥିଲା। ତେଣୁ ସେ ଯେତେବେଳେ ମହାରାଜ ପାଖକୁ ଯାଇଥିଲେ, ସେ ତାଙ୍କୁ ସେ ଚାହିଁଲେ ପୁତ୍ର ସନ୍ତାନ ପ୍ରାପ୍ତ ହେବା ପାଇଁ, ତେଣୁ ତାଙ୍କୁ ସେ ଏଇ ବିଧିଟେ କହିଥିଲେ, ତୁମେ ଏଇଟା କଲେ ତୁମେ ପୁତ୍ର ସନ୍ତାନ ପ୍ରାପ୍ତ ହୋଇପାରିବ। ତେଣୁ ଯେଉଁମାନେ ପୁତ୍ର କାମନା ଚାହୁଁଛନ୍ତି, ପୁତ୍ର ପାଇବା ପାଇଁ ଚାହୁଁଛନ୍ତି, ଯେଉଁମାନେ ପୁତ୍ର ନାହିଁ ସେମାନେ ମଧ୍ୟ ଏଇଟାକୁ ଯଦି କରିବେ, ସେମାନେ ମଧ୍ୟ ପୁତ୍ର ପ୍ରାପ୍ତ ହେବେ। ଆମର ନିଜର ଅନୁଭୂତି ରହିଛି, ଆମ ବଡ଼ ପୁଅ ଯିଏ ସେ ବିବାହର ବହୁତ ବେଶୀ ବର୍ଷ ହେଇନାହିଁ ଅବଶ୍ୟ, କିନ୍ତୁ ଆମର ବଡ଼ ବୋହୂ ଯିଏ ବହୁତ ବ୍ୟସ୍ତ ହୋଇଗଲେ ସନ୍ତାନ ପୁତ୍ର ସନ୍ତାନ ପ୍ରାପ୍ତ ହେବା ପାଇଁ। ମୁଁ ଶୁଣିଥିଲି ରାଧାମୋହନ ସ୍ୱାମୀ ମହାରାଜଙ୍କୁ, ମୁଁ ମଧ୍ୟ କହିଲି ତୁମେ ଏଇ ଶ୍ଲୋକଟାକୁ କୁହ, ଏଇ 9ଟି ଶ୍ଲୋକ, ସେ 9ଟି ଶ୍ଲୋକକୁ ସବୁଦିନ ପୂଜା କଲାବେଳେ 9ଟି ଶ୍ଲୋକକୁ କ'ଣ 9ଟି ଶ୍ଲୋକ ଉଚ୍ଚାରଣ କରନ୍ତି, ଭଗବାନଙ୍କୁ ପ୍ରାର୍ଥନା କରନ୍ତି 9ଟି ଶ୍ଲୋକରେ, ସେ ମଧ୍ୟ ଗୋଟେ ପୁତ୍ର ସନ୍ତାନ ପ୍ରାପ୍ତ ହେଲେ। ଏ ଜନ୍ମାଷ୍ଟମୀରେ ସେ ଆସିଛନ୍ତି, ଜନ୍ମାଷ୍ଟମୀ ପରଦିନ ଏକାଦଶୀ ତିଥିରେ ପ୍ରଭୁପାଦ, ଜନ୍ମାଷ୍ଟମୀ ପରେ ପ୍ରଭା ପ୍ରଭୁପାଦଙ୍କ ଜନ୍ମ, ତାପରେ ତାଙ୍କର ଜନ୍ମ। ଏ କାନାଡ଼ାରେ ଜନ୍ମ ହୋଇଥିଲେ, ତାଙ୍କ ଆମ ନାଁ ଦେଇଛୁ କାନାଡ଼ା କାହ୍ନା, କାନାଡ଼ାରେ ଜନ୍ମ ହେଲେ। ତେଣୁ ଯେଉଁମାନେ ଚାହୁଁଛନ୍ତି ପୁତ୍ର ସନ୍ତାନ ପ୍ରାପ୍ତ ହେବା ପାଇଁ, ସେମାନେ ମଧ୍ୟ ଏଇ ମନ୍ତ୍ର, ଏଇ ପୂଜା କରିପାରିବେ, ବିଧି କ'ଣ ଗ୍ରହଣ କରିପାରିବେ, ସେମାନେ ମଧ୍ୟ ପୁତ୍ର ସନ୍ତାନ ପ୍ରାପ୍ତ ହେବେ। ତେଣୁ ଅମାବାସ୍ୟା ତିଥିରେ ମୁଦ୍ରା ଲିପ୍ୟା ଏଇ ମାଟି ଲଗାଇବେ, ଲଗାଇକିରି ସ୍ନା ଯଦି ମିଳିବ, ନ ମିଳିଲେ ଆଉ କ'ଣ କରିବ, କରିବ ନାହିଁ ନା, ଯେକୌଣସି ମାଟି ଅଛି ସେ କରିପାରିବ। ସ୍ରୋତ ସେତଂ ମନ୍ତ୍ର ମୁଦିରାଏ, ସ୍ରୋତ ସ୍ରୋତ ମାନେ ନଦୀରେ ବା ଯେଉଁଠି ସ୍ରୋତ ରହିଛି ସେଇଠି ସ୍ନାନ କରିବ, ଯଦି ସେଠି ନ ମିଳିଲା ଯେଉଁଠି ସ୍ନାନ କରିବ ଆଉ କ'ଣ କରିବ, ଯଦି ନଦୀ ନାହିଁ କ'ଣ କରିବ, ତ ଯେଉଁଠି ହେଇପାରିବ ଜଳରେ ସ୍ନାନ କରି ମନ୍ତ୍ର ମୁଦିରାଏ। ସ୍ନାନ କଲାବେଳେ ଖାଲି ସ୍ନାନ କରିଦେବ ନାହିଁ, ମନ୍ତ୍ର ଉଚ୍ଚାରଣ କରିବାକୁ ପଡ଼ିବ। ଗଙ୍ଗେଚ ଯମୁନେ ଚୈବ ଗୋଦାବରୀ ସରସ୍ୱତୀ ନର୍ମଦେ ସିନ୍ଧୁ କାବେରୀ ଜଳସ୍ମିନ୍ ସିନ୍ଧୁଂ ଗୁରୁ, ଏମିତି ବିଭିନ୍ନ ପ୍ରକାର ମନ୍ତ୍ର ଉଚ୍ଚାରଣ କରିବ। ସ୍ନାନ କଲାବେଳେ ଖାଲି ଚୁପଚାପ ସାଇଲେଣ୍ଟଲି ସ୍ନାନ କରିବା ବିଧି ନୁହଁ, କିଛି ଯଦି କରିନପାରିବା, ଗୋଟିଏ ଶ୍ଲୋକ ମନେ ଅଛି ନା କାହାର, ସମସ୍ତଙ୍କର ଏଇ ଶ୍ଲୋକଟି ମନେ ଥିବ, ମୋର ମନେ ରହିନି ସବୁବେଳେ ଏଇ ଶ୍ଲୋକଟି, କ'ଣ ସେ ଶ୍ଲୋକ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ ହରେ ରାମ ରାମ ରାମ, ଏ ଶ୍ଲୋକଟି ମୋର ଜମା ମନେ ରହୁନି ଜମା, କିଛି ନହେଲେ ଏଇ ଶ୍ଲୋକଟି ମନେ ରଖି ଆମର ପ୍ରଭୁପାଦ ମହାରାଜ କହନ୍ତି, ଜଣେ ବେଙ୍ଗଲୀ ବ୍ୟକ୍ତି ତାଙ୍କ ମାଆଙ୍କୁ କହିଲେ, ମାଆ ତୁମେ ଟିକେ ଏତେ ବଡ଼ ମହାମନ୍ତ୍ର ମନେ ନାହିଁ, ହରେ କୃଷ୍ଣ ଆତି କୁହ, ଅନ୍ତତ ପକ୍ଷେ ତୁମେ ହରେ କୃଷ୍ଣ ବୋଲ, ଏ ଚାରି ଅକ୍ଷର ହରେ କୃଷ୍ଣ ଏତିକି କୁହ, ମହାମନ୍ତ୍ର ନକିଲେ ନାହିଁ, 16 ମନ୍ତ୍ର 32 ଅକ୍ଷର ରହିଛି, 4ଟି ଅକ୍ଷର କୁହ ହରେ କୃଷ୍ଣ। ତା ମା କହୁ, ଅତ କଥା ଆମେ ବୋଲତେ ପାରିବୁନି, ଅତ ଏତେ କଥା ମୁଁ କହିପାରିବି ନାହିଁ, ଏତେ କଥା ମୁଁ କହିପାରିବିନି, କେତେ ଅକ୍ଷର ହେଲା, ଏତେ ଅକ୍ଷର କହିପାରିବେ କିନ୍ତୁ 4ଟି ଅକ୍ଷର ସେ କହିପାରିବେ ନାହିଁ। ତେଣୁ ଯାହା ହଉ, ସ୍ନାନ କଲାବେଳେ ଏଇଭଳିଆ ମନ୍ତ୍ର ଉଚ୍ଚାରଣ କରିବା କଥା, ମନ୍ତ୍ର ଉଦିରାଏ, କି ମନ୍ତ୍ର ନା, ତ୍ୱଂ ତ୍ୱଂ ଦେବ୍ୟା ବରାହେଣ ରସାୟା ସ୍ଥାନମିଚ୍ଛତା ଉଦ୍ଧୃତାସି ନସ୍ତୁଭ୍ୟଂ ନମସ୍ତୁଭ୍ୟଂ ପାପମାନଂ ମେ ପ୍ରଣାଶୟ। ଶ୍ଲୋକରେ ଭୁଲ ଭାଲ ରହିଛି, ଏଥିରେ ଆମେ ଭାବିଲୁ ନୂଆ ବହି ବାହାରିଲା ତେବେ ଭୁଲ ଭାଲ ନଥିବ, କିନ୍ତୁ ଆଗରେ ମଧ୍ୟ ଭୁଲ ରହିଛି, ଯାହା ବି ହେଉ ଇଂଲିଶରେ କିନ୍ତୁ ଭୁଲ ନାହିଁ। ଯାହା ହଉ, ଆମେ ଏଇଭଳି ଭାବରେ ମାଟି ଯେତେବେଳେ ଲଗାଇବା ସେତେବେଳେ କ'ଣ ମନ୍ତ୍ର ଉଚ୍ଚାରଣ କରିବା, ତ୍ୱଂ ଦେବ୍ୟା ଦି ବରାହେଣ ବରାହ ଭଗବାନ ବରାହ ରୂପରେ ଆସିକି ପୃଥିବୀକୁ ଉତ୍ତୋଳନ କରିଥିଲେ। ପୃଥିବୀର ସାତଳ ଗାମୀ ହୋଇଥିଲା, ହିରଣ୍ୟକୁ ବଧ କରିଥିଲେ ଭଗବାନ ସେଇଥିରେ। ତେଣୁ ବରାହକୁ ଉଦ୍ଧାର ବରାହ ରୂପରେ ଭଗବାନ ପୃଥିବୀ ଦେବୀକୁ ଉଦ୍ଧାରଣ କରିଥିଲେ, ଉତ୍ତୋଳନ କରିଥିଲେ। ରସାୟା ସ୍ଥାନ ମିଚ୍ଛିତା, ରସାତଳରେ ଯାଇଥିଲା ପୃଥିବୀ। ରସାତଳ କହିଲେ ଏଇଟାକୁ ଯେଉଁ କୁହାଯାଏ, ଯେଉଁ ରହିଛି ଭଗବାନଙ୍କର ଯେଉଁ ଗର୍ଭୋଦକ ଜଳରେ ସେ ପଡ଼ିଯାଇ ରହିଯାଇଥିଲା, ବୁଡ଼ିକି ରହିଥିଲା, ଭଗବାନ ସେଥିରୁ ଉଦ୍ଧାର କରିଛନ୍ତି। ଉଦ୍ଧୃତା ଆସି ନମସ୍ତୁଭ୍ୟଂ, ଆପଣଙ୍କୁ ଉଦ୍ଧାର କରିଥିଲେ, ମୁଁ ଆପଣଙ୍କୁ ନମସ୍କାର କରୁଛି। ପାପମାନ ମେ ପ୍ରଣାଶୟ, ଭୂମିଦେବଙ୍କୁ ଏହିଭଳି ଭାବେ ପ୍ରଣାମ କଲେ ଆମର ପାପ ଦୂର ହୋଇଯିବ। ପାପମାନ ମେ ପ୍ରଣାଶୟ, ନିର୍ଭୀତାତ୍ମନିୟମ ଦେବମର୍ଚ୍ଚେତ ସମାହିତ ଅର୍ଚ୍ଚାୟାଂ ଖଣ୍ଡିଳେ ସୂର୍ଯ୍ୟ ଜଳେ ବ୍ରହ୍ମୌ ବହ୍ନୌ ବୁରାବପି। ନିତ୍ୟ ନୈମିତିକ କର୍ତ୍ତବ୍ୟ ସମ୍ପାଦନ କରି ଏକାଗ୍ର ଚିତ୍ତରେ ଭଗବାନଙ୍କ ଅର୍ଚ୍ଚା ବିଗ୍ରହ ତଦୀୟ ଆସ୍ଥାନ ସୂର୍ଯ୍ୟ ଜଳ ଅଗ୍ନି ଏବଂ ଗୁରୁଦେବଙ୍କୁ ପୂଜା କରିବ, ଏଇଭଳିଆ ପୂଜା ହେବ। ଏ ସ୍ନାନ କଲାବେଳେ, ସ୍ନାନ କରିସାରିଲା ପରେ ଏଇଭଳି ପୂଜା କରିବେ। ନମସ୍ତୁଭ୍ୟଂ, ଏ 29ରୁ ଆରମ୍ଭ ହେବ, 29ରୁ 37, ଏ 9ଟି ଶ୍ଳୋକ ରହିଛି। ଏ 9ଟି ଶ୍ଳୋକ ଆମେ ଆସନ୍ତାକାଲି କଥାରେ କହିବା, ଆସନ୍ତାକାଲି ଶନିବାର, ଠିକ୍ ଅଛି, ଆମେ କାଲି କହିବା। ଆମେ ଭାବୁଥିଲୁ ରହିବି କି ପଳେଇଯିବି, କାରଣ ମୋର ମାତାଜୀ ଚାଲିଯିବେ କାନାଡ଼ା, ସେଥିପାଇଁ ସବୁ ବ୍ୟବସ୍ଥା କରିବାକୁ ପଡ଼ିବ। କିନ୍ତୁ ଯାହା କଥାର ପାଟିରୁ ବାହାରିଗଲାଣି, ଆମେ କାଲି ରହିବା ନିଶ୍ଚିନ୍ତ ଭାବରେ। ବାମଙ୍କ କଥା କୁହାଯିବ ଆସନ୍ତାକାଲି, ଆମେ କଥାକୁ ଏଠି ବିଶ୍ରାମ ଦେବା। ବିଶ୍ରାମ ଦେବା ପୂର୍ବରୁ ପଚାରିବା କାହାର କିଛି ପ୍ରଶ୍ନ ରହିଛି, କିଏ ଶୁଣିଲେ କି ନାହିଁ, ଫୁଲ ଗୁନ୍ଥାରେ ମନେ ରହିଗଲା, ଭଗବାନ କଥାରେ ମନେ ରହିଲା ନାହିଁ, ଯଦି ମନେ ରହିଲା କିଛି ପ୍ରଶ୍ନ ଆସିଲା କି ସନ୍ଦେହ ରହିଲା କି, ଯଦି କିଛି ନ ରହିଲା ତାହେଲେ ଆମେ କଥାକୁ ବିଶ୍ରାମ ଦେବା। ହଁ 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 ପୃଥିବୀ ସ୍ୱର୍ଗ ମଧ୍ୟ ସେଇଟା ମ୍ୟାଟେରିଆଲ ନା, ଯେତେ ସବୁ ସବୁ ଆ ବ୍ରହ୍ମ ଭୁବନା ଲୋକା ସବୁଠି ଏ ଭୌତିକ ତତ୍ତ୍ୱ ରହିଛି। ଆପଣ ଯାହା କାମନା ଥାଉ, ଯଦି ଜଣଙ୍କର କାମନା ନଥାଇକି ଭକ୍ତି କଲା ସେଇଟା ଶ୍ରେଷ୍ଠ ଭକ୍ତି, ଅନ୍ୟ ଅଭିଳାଷତା ଶୂନ୍ୟ ଜ୍ଞାନ କର୍ମାଦି ଅନାବୃତମ। କିନ୍ତୁ ଯଦି ଅଭିଳାଷ ଥାଇକି ମଧ୍ୟ ଯଦି ଭଗବାନଙ୍କର ଆରାଧନା କରାଗଲା ତାହେଲେ ମଧ୍ୟ ଭଗବାନ ତାର ପୂର୍ଣ୍ଣ କରିବେ, କାମନା ପୂର୍ଣ୍ଣ କରିବେ। ହଁ ହଁ ଏ ଭଗବାନ ଲୀଳା ନା, ଏ ଭଗବାନ ଲୀଳା ରହିଛି, ଏ ଖାଲି ମ୍ୟାଟେରିଆଲ ନୁହଁ। ବାମନ ଦେବ ଆସିବେ, ତେଣୁ ମ୍ୟାଟେରିଆଲ ଭୌତିକ ହେଲେ ବି କ'ଣ, ଭଗବାନ ଆସିଲେ ଆଉ ଭୌତିକ ରହିଲା ନାହିଁ। ଭାଗବତ ଗୋଟେ ଶ୍ଳୋକ ଅଛି, ପ୍ରଭୁପାଦ ମହାରାଜ କହନ୍ତି, ୱିଦାଉଟ୍ କୃଷ୍ଣ ମହାଭାରତ ବା ଭାଗବତ ଯାହା ସବୁ ରହିଛି ଦି ଆର୍ ଅଲ୍ ଷ୍ଟୋରିଜ୍, କିନ୍ତୁ ୱିଥ୍ କୃଷ୍ଣ ଦେ ବିକେମ୍ ଟ୍ରାନ୍ସେଣ୍ଡେଣ୍ଟାଲ୍। ସବୁ ଭୌତିକ ଜିନିଷ, ଭୌତିକ ଜଗତରେ ସବୁ ଭୌତିକ ଜିନିଷ ରହିଛି, କିନ୍ତୁ ଯେତେବେଳେ ଭଗବାନ ସେଥିରେ ଆଡ଼୍ ହେଇଗଲେ ସେଇଟା ଟ୍ରାନ୍ସେଣ୍ଡେଣ୍ଟାଲ୍ ହେଇଗଲା, ଦ୍ୟାଟ୍ ଇଜ୍ ନୋ ମୋର୍ ମ୍ୟାଟେରିଆଲ୍। ଭଗବାନ ବାମନ ଦେବ ଆସିବେ, ସବୁକିଛି ପରମାର୍ଥକୁ ପରିଣତ ହେଇଗଲା ଭଗବାନଙ୍କର, ବିନା କୃଷ୍ଣରେ ଭଗବାନଙ୍କ ବିନା ସବୁକିଛି ମ୍ୟାଟେରିଆଲ୍, ଏମିତି କିଛି ମ୍ୟାଟେରିଆଲ୍। ଗୋଟେ ଶ୍ଳୋକ ଅଛନ୍ତି ପ୍ରଭୁପାଦ ମହାରାଜ ପର୍ପଟରେ କଥା କହିଛନ୍ତି, ପୁତ୍ର ନଥିବ, ପୁତ୍ରୀ ପୁତ୍ର ହଉ ବା ପୁତ୍ରୀ ହଉ, ଆମେ ଭଗବାନଙ୍କର ଭକ୍ତି କଲେ ସମସ୍ତେ ଉଦ୍ଧାର ପାଇବେ, ମାନେ 21 ପୁରୁଷ ଧରି ଉଦ୍ଧାର ପାଇଯିବେ ନା। ତି ସପ୍ତମୀ ପିତା ପୁତ୍ର ପୁତ୍ର ବି ସହତେ ନଗ, ଭଗବାନ ଭକ୍ତି କଲା ମାନେ ସମସ୍ତେ ଉଦ୍ଧାର ପାଇଯିବେ, ପୁତ୍ରୀ ହୁଅନ୍ତୁ ବା ପୁତ୍ର ହୁଅନ୍ତୁ। ପୁତ୍ର ସେଇଟା ପଶୁ ପରମ୍ପରାଟା ଆସିବ, ପୁତ୍ର ପଶୁ ପରମ୍ପରାଟା ଆସିବ। ହଁ ପୁତ୍ର ମାଧ୍ୟମରେ ଏଇଟା ବଂଶ ପରମ୍ପରାଟା ରହିବ ଆଉ, ସେଥିପାଇଁ ଏଇଟା କ'ଣ।
जय श्री भागवतम की, जय श्री प्रभुपाद महाराज की, जय श्री गुरुदेव की, संवेद गौर भक्त की, निताई गौर प्रमानंदी। अजय तो